వాసుదేవాయ. శ్రీమద్ భాగవతం దశమ స్కంద 35 అధ్యాయ శ్లోక 8. స్వర గుట అచ్చి స్వరటా ఫుల్ చెబుతి ସେ ଆମର ମହାରାଜ ବୋଲନ୍ତି ସେଇଟା ଅନୁଚରୈ ସମନୁ ବର୍ଣ୍ଣିତ ବୀର୍ଯ୍ୟ ଆଦି ପୁରୁଷ ଇବାଚଳ ଗୋତି ବନଚରୋ ଗିରି ତଟେ ସୁଚରନ୍ତି ବେଣୁ ନା ହୋୟନ୍ତି ଗାହ ସଜଦାହି. ଏଇଟା ରାମଚରିତ ମାନସ ସ୍ୱରରେ ଏଇଟା ବୋଲୁଛନ୍ତି ମହାରାଜ. ମୁଁ ଯେତେ ଥର ଚେଷ୍ଟା କଲି ମନେ ରୁହେନି. ତେଣୁ ଏ ଦୁଇ ଦୁଇଟି ଗୀତ ଲେଖା ରହିଛି 8-9, ଏ ଦୁଇଟି ଗୀତ ଆମେ ପାଠ କରିବା. ଏଇଠି ଅଜ ଆଗରୁ ବହିଅଛ ଅନୁଚରୈ ସମନୁ ବର୍ଣ୍ଣିତ ବୀର୍ଯ୍ୟ ଆଦି ପୁରୁଷ ଇବାଚଳ ଭୂତି ବନଚରୋ ଗିରି ତଟେ ସୁଚରନ୍ତି ବେଣୁ ନ ହୋୟତି ଗାସ ଯାହି ବନଲତାସ୍ତ ରବାତ୍ମନି ବିଷ୍ଣୁ ଭଞ୍ଜୟନ୍ତୀ ଇବ ପୁଷ୍ପ ଫଳାଢ୍ୟା ପ୍ରଣତ ଭାର ବିଟ ପା ମଧୁଧାରା ପ୍ରେମ ହୃଷ୍ଟ ତନ ଭୋବ ବୃଷୁଷ୍ମ ଦର୍ଶନୀୟ ତିଳକୋବନ ମାଳା ଦିବ୍ୟଗନ୍ଧ ତୁଳସୀ ମଧୁମତେ ଅଳିକୁଳେର ଲଘୁ ଗୀତମଭୀଷ୍ଟ ଆଦ୍ରିଅଞ୍ଜରି ସନ୍ଧିତ ବେଣୁ ସରସୀ ସରସ ହଂସ ବିହଙ୍ଗା ଚାରୁ ଗୀତ ହୃତ ଚେତ ସୈତ୍ୟ ହରିମୁ ପାଶତ ତେଜତ ଚିତା ହନ୍ତ ମିଳିତ ଦୃଶୋଧୃତ ମୌନା. ଏ ତାର ରହିଛି ଆଉ ସ୍ୱରଟା ଏଇଟା ଆଉ ଯାହା ହେଉ ଆଜି ଆମେ ସେଟାକୁ ଟେପ୍ ରେକର୍ଡ଼ କରିଥିବାରୁ ଏଇଟା ବୋଲି ହେଲା, ତଥାପି ଟିକେ ଭୁଲ ଭାବରେ ରହୁଛି. ଯାହା ହଉ ଏଇଭଳି ଭାବରେ ଏ ଯୁଗଳ ଗୀତି ଦୁଇ ଦୁଇଟି ଗୀତକୁ ନେଇକରି ଗୋଟେ ଗୋଟେ ଅର୍ଥ ପ୍ରକାଶ ପାଉଛି. ତେଣୁ 8 ଆମେ ଆଜି କଥା ଆରମ୍ଭ କରିବା. ଗତକାଲି 7 ପର୍ଯ୍ୟନ୍ତ କହିଥିଲେ. ତେଣୁ ସ୍ଥାବରେଷୁ ଅପି ଅତି ଚିତ୍ରଂ ଦୃଶ୍ୟତେ ଇତିହାଉ. ସ୍ଥାବର ଆ ପୂର୍ବ ଯେଉଁ ଶ୍ଳୋକରେ କୁହାଗଲା ଯେ ଭଗବାନ ଯେତେବେଳେ ବେଣୁନାଦ କରୁଥିଲେ ସେହି ସମୟରେ ସ୍ଥାବର ଯିଏକି ନଦୀ, ନଦୀରେ ମଧ୍ୟ ସ୍ଥାବର ଜଙ୍ଗମ ହୋଇଗଲେ ତାଙ୍କର ଯେଉଁ ନଦୀ ସ୍ଥାବରରେ ନଦୀ ଯେଉଁ ପ୍ରଭାବ ତାର ଥିଲା ସେ ପ୍ରଭାବ ବନ୍ଦ ହୋଇଗଲା, ନଦୀର ପ୍ରଭାବ ବନ୍ଦ ହୋଇଗଲା. ତେଣୁ ଏ ବିଷୟରେ ଆମେ ଗତକାଲି ଶ୍ରବଣ କରୁଥିଲେ କେମିତି ଯମୁନାର ଜଳ ଆଉ ତଳକୁ ବହିଲା, ଯମୁନା ବହେ ଉଜାଣି ବୋଲି କୁହାଗଲା, ସେ ଓଲଟା ବହିଲା ବର୍ଣ୍ଣନା କରାଯାଇଛି. ତେଣୁ ଆମେ ଗତକାଲି ଏଇଟା ଆଲୋଚନା କରୁଥିଲେ. ବର୍ତ୍ତମାନ କହୁଛନ୍ତି ତା'ଠାରୁ ମଧ୍ୟ ଆହୁରି ଅତି ଅଦ୍ଭୁତ ଦୃଶ୍ୟ ରହିଛି ଏଇଟା. ଏଇଟାକୁ ଆଉ କେତେଜଣ ଗୋପୀ କହୁଛନ୍ତି କ'ଣ ସେ ଅଦ୍ଭୁତ ଦୃଶ୍ୟ ନା? ଅନୁଚରୀ, ଅନୁଚରୀ କହିଲେ ଗୋପୀ ଦେବାଦିଭୀର ବା ସେ ଭଗବାନଙ୍କର ସାଙ୍ଗରେ ଯେଉଁ ଗୋଚାରଣ ହେଉଛି ସେଠି ଖାଲି ଯେ ଗୋପବାଳକମାନେ ଅଛନ୍ତି ତା ନୁହଁ, ସେଠି ଦେବତାମାନେ ମଧ୍ୟ ରହିଛନ୍ତି. ଗୋପବାଳକ ବେଶରେ ଦେବତାମାନେ ମଧ୍ୟ ରହିଛନ୍ତି ବା ଅନ୍ୟ କୌଣସି ରୂପରେ ଭ୍ରମର ରୂପରେ ହେଉ ବା ଯେକୌଣସି ରୂପରେ ହେଉ ସବୁ ଦେବତାମାନେ ମଧ୍ୟ ଭଗବାନଙ୍କ ସହିତ ଲୀଳାରେ ସାମିଲ ହେଉଛନ୍ତି. ଆଦି ପୁରୁଷ ଇବ ଶ୍ରମନୁବର୍ତ୍ତେ ଶ୍ରମନୁବର୍ଣ୍ଣିତ ବୀର୍ଯ୍ୟ ଆଦି ପୁରୁଷ ଇବ ଆଦିପୁରୁଷ ସମ୍ୟକ ଅନୁବର୍ଣ୍ଣିତଂ ବୀର୍ଯ୍ୟ ଯଶସ୍ୱ, ଆଦିପୁରୁଷଙ୍କର ଯେଭଳି ଭାବରେ ଭଗବାନ ଆଦିପୁରୁଷ ଗୋବିନ୍ଦ ଆଦିପୁରୁଷଙ୍କ ତମଂ ଭଜାମି, ସେଇ ଆଦିପୁରୁଷଙ୍କ ଭଳି ତାଙ୍କର ଶକ୍ତି ରହିଛି, ସମନୁବର୍ଣ୍ଣିତ ବୀର୍ଯ୍ୟ ସମ୍ୟକ ଅନୁବର୍ଣ୍ଣିତଂ ବୀର୍ଯ୍ୟ ଯଶସ୍ୱ, ତାଙ୍କର ଯେଉଁ ଶକ୍ତି ରହିଛି ତାକୁ ବର୍ଣ୍ଣନା କରିବା, ସମ୍ୟକ ଭାବରେ ଭଗବାନଙ୍କର ଶକ୍ତି ବର୍ଣ୍ଣନା କରିବା ଅସମ୍ଭବ। ଅଚଳ ଭୂତି, ଅଚଳା କହିଲେ ନିଶ୍ଚଳା ଭୂତି, ଶ୍ରୀ ଯଶସ୍ୱ ଯାହାଙ୍କର ଅଦ୍ଭୁତ ଶକ୍ତି ରହିଛି, ସବୁବେଳେ ପାଇଁ ରହିଛି, ବର୍ତ୍ତମାନ ରହିଛି ଆଉ କିଛି କାଳ ପରେ ଚାଲିଯିବ ତାହା ନୁହଁ, ଅଚଳା ସେଥିପାଇଁ କୁହାଯାଉଛି ନିଶ୍ଚଳା, ସେ ଭୂତି ବା ସେ ବିଭୂତି ବା ଅଦ୍ଭୁତ ଶକ୍ତି ସବୁବେଳେ ପାଇଁ ରହିଛି ତାଙ୍କର, ତେଣୁ ବା ସମ୍ପତ୍ତି ଶ୍ରୀ ଲକ୍ଷ୍ମୀ ମଧ୍ୟ ତାଙ୍କର ସେଇଭଳି ଭାବରେ ସବୁବେଳେ ପାଇଁ ରହିଛନ୍ତି। ବନଚର, ବନରେ ବର୍ତ୍ତମାନ ସେ ଗୋଚାରଣ କରୁଛନ୍ତି, ସହ କହିଲେ ଶ୍ରୀକୃଷ୍ଣ ବର୍ତ୍ତମାନ ଗିରିତଟେଷୁ ଚରନ୍ତି ଗାହା ଯଦା ହି ବେଣୁନା, ଭଗବାନ ଯେତେବେଳେ କ'ଣ ହେଉଛି ନା ଗିରିତଟେଷୁ ଚରନ୍ତି ଗାହା, ଗିରି ଯେଉଁ ରହିଛି ଗୋବର୍ଦ୍ଧନ ଇତ୍ୟାଦି, ସେଇ ଗିରିତଟରେ ଯେତେବେଳେ ଗାଭୀମାନେ ଗୋଚାରଣ କରନ୍ତି ଭଗବାନ ବେଣୁ ଦ୍ୱାରା, ଯଦା ହି ବେଣୁନା ତତ୍ତତ୍ ନାମ୍ନା ଗାନେନ, ବେଣୁ ଦ୍ୱାରା ଭଗବାନ ସେ ଗାଭୀମାନଙ୍କର ନାମ ଗାନ କରନ୍ତି, ଗାନ କରି ତାଙ୍କୁ ଆହ୍ୱୟତି, ତାଙ୍କୁ ତାଙ୍କୁ ନିକଟକୁ ଡକାନ୍ତି ଯିବା ପାଇଁ, ବା ଏ ବର୍ତ୍ତମାନ ଫେରିବା ବେଳ ହୋଇଗଲା, ଚରନ୍ତି ଆହ୍ୱୟତି ତଦା ପ୍ରଣତ ଭାର ବିଟପା, ସେହି ସମୟରେ ଭଗବାନ ଯେତେବେଳେ ବେଣୁନାଦ କରି ଗାଭୀମାନଙ୍କୁ ଆହ୍ୱାନ କରନ୍ତି ସେହି ସମୟରେ ପ୍ରଣତ ଭାର ବିଟପା, ପ୍ରଣତ ଭାର ବିଟପା କହିଲେ ପ୍ରଣତା ଭାରେଣ ବିଟପା ଶାଖା ଯାସ୍ୟା ତାହା, ପ୍ରଣାମ କରୁଛନ୍ତି ବୃକ୍ଷମାନେ, ସେମାନେ ସବୁ ବୃକ୍ଷମାନଙ୍କର ଶାଖା ସବୁ ନଇ ପଡ଼ୁଛି, ପ୍ରଣତ ଭାର ପ୍ରଣତା କହିଲେ ଭାରେଣ ବିଟପା, ଫଳ ପୁଷ୍ପ ସବୁ ଦ୍ୱାରା କ'ଣ ଭାରାକ୍ରାନ୍ତ ହୋଇକି ସେ ତଳକୁ ନଇ ଯାଉଛନ୍ତି। ପ୍ରେମ ହୃଷ୍ଟ ତନବ, ପ୍ରେମ ହୃଷ୍ଟ ତନବ କହିଲେ ପ୍ରେମଣା ହୃଷ୍ଟା ରୋମାଞ୍ଚିତା ତନବ ଯାସା ତା, ପ୍ରେମରେ ତାଙ୍କର ଶରୀର ପୁଲକିତ ହୋଇଯାଉଛି, ପ୍ରେମଣା ହୃଷ୍ଟା ରୋମାଞ୍ଚିତା ତନବ, ତାଙ୍କର ଶରୀର ଏଇଭଳି ଭାବେ ରୋମାଞ୍ଚିତ ହୋଇଯାଉଛି। ବନଲତା ତରଭ, ବନର ଯେଉଁ ଲତାମାନେ ରହିଛନ୍ତି, ତରୁମାନେ ରହିଛନ୍ତି, ଚ ଆତ୍ମନି ବିଷ୍ଣୁ ବ୍ୟଜନ୍ତ୍ୟ, ଯେମିତି ଭଗବାନ ତାଙ୍କର ଶରୀରରେ ପ୍ରବେଶ କରିଛନ୍ତି, ବ୍ୟଜନ୍ତ ପ୍ରକାଶମାନ ସୂଚୟନ୍ତ୍ୟ, ଇବ ମଧୁଧାରା ବବୃଷୁଷ୍ମ, ତେଣୁ ସେ ବୃକ୍ଷରୁ ସବୁ ମଧୁଧାରା ବବୃଷୁ, ବବୃଷୁ କହିଲେ ମଧୁଧାରା ବିଗଳିତ ହେଉଛି ବୃକ୍ଷମାନଙ୍କରୁ, ତେଣୁ ଇଏ ଯେଉଁ ସ୍ମ ଶବ୍ଦ ବ୍ୟବହାର କରାଯାଇଛି ବିସ୍ମୟରେ, ତରବଶ୍ଚ ତଥା ତତ୍ପତିନାମପି ତଥିବା ଆନନ୍ଦ ଇତି ଭାବ, ଲତାମାନଙ୍କର ସ୍ୱାମୀ ହେଉଛନ୍ତି ତରୁମାନେ, ବୃକ୍ଷମାନେ, ଲତାମାନେ ସେ ବୃକ୍ଷରେ ଆଶ୍ରୟ ନେଇଥାନ୍ତି, କିନ୍ତୁ ତଥାପି ତାଙ୍କର ପତ୍ନୀମାନଙ୍କର କୃଷ୍ଣଙ୍କ ପ୍ରତି ଯେଉଁ ଆକର୍ଷଣ ରହିଛି ଦେଖିକରି ମଧ୍ୟ ଏ ବୃକ୍ଷମାନଙ୍କର ସେମାନେ ମଧ୍ୟ ଆନନ୍ଦିତ ହେଉଛନ୍ତି, ଈର୍ଷା କରୁନାହାନ୍ତି, କହିବାର ଉଦ୍ଦେଶ୍ୟ ହେଉଛି ଗୋପୀମାନେ ତାଙ୍କର ସ୍ୱାମୀ ତାଙ୍କୁ ସବୁବେଳେ ଈର୍ଷା କରନ୍ତି, ଏ କଥାକୁ ସ୍ମରଣ କରୁଛନ୍ତି ସେମାନେ। ତେଣୁ ଏତାନି ବିଷ୍ଣୁ ବ୍ୟକ୍ତି ଲକ୍ଷଣାନି, ତେଣୁ ବିଷ୍ଣୁ କହିଲେ ଭଗବାନ କୃଷ୍ଣ ନିଜକୁ ବିସ୍ତାର କରି ସବୁଠାରେ ପ୍ରବେଶ କରିଛନ୍ତି, ତଦା ସେହି ସମୟରେ ପୁଣି କ'ଣ ହେଉଛି ନା ସରସି ବା ସରୋବରମାନଙ୍କରେ ସାରସ ହଂସ ବିହଙ୍ଗା, ସାରସ ହଂସ ଏବଂ ଅନ୍ୟ ପକ୍ଷୀମାନେ ବିହଙ୍ଗା, ଅନେକ ବିହଙ୍ଗା ତିଷ୍ଠନ୍ତି, ତେ ଚାରୁ ଗୀତ ହୃତ ଚେତସ, ଏ ବେଣୁନାଦ ଶୁଣି ସେମାନେ ମଧ୍ୟ ତାଙ୍କର ହୃଦୟ ଆତ୍ମହରା ହୋଇଯାଉଛି, ଋତଚେତସ ହୋଇଯାଉଛନ୍ତି। ଚାରୁଣା କହିଲେ ଗୀତେନ ଋତଚେତସ ଆକୃଷ୍ଟ ଚିତ୍ତା ସନ୍ତ, ସେ ଗୀତ ଦ୍ୱାରା ସେମାନେ ମଧ୍ୟ ଆକୃଷ୍ଟ ହୋଇଯାଉଛନ୍ତି। ତେଣୁ ସେମାନେ କ'ଣ କରୁଛନ୍ତି ନା ଏତ୍ୟ କହିଲେ ସେମାନେ ଆସି ଆଗତ୍ୟ ଆସି କ'ଣ କରୁଛନ୍ତି, ଯତଚିତ୍ତା କହିଲେ ସଂଯତ ମନସ, ସଂଯତ ମନକୁ ସଂଯତ କରି ମିଳିତ ଦୃଶ୍ୟ କହିଲେ ଚକ୍ଷୁ ବନ୍ଦ କରିଦେଉ, ମୁଦ୍ରିତ ନୟନା ଚକ୍ଷୁ ବନ୍ଦ କରି ଧୃତ ମୌନା, ସେମାନେ ମୌନ ହୋଇଯାଉଛନ୍ତି। ମୌନଭାବାବଲମ୍ବିନ ସନ୍ତ ମୌନଭାବ ଧାରଣ କରୁଛନ୍ତି, ହରିଂ ଉପାସତେ ଏଇଭଳି ଭାବରେ ସେମାନେ ହରିଙ୍କର ଉପାସନା କରୁଛନ୍ତି। ଅବଜନ୍ତମ୍ ତତ୍ ସମୀପେ ଉପବିଭିକ୍ତ ବା ବିଭିଷୁ ବା ଯାହା ବି ହଉ ତାଙ୍କ ସମୀପରେ ବର୍ତ୍ତମାନ ଆସି ଉପସ୍ଥିତ ହେଉଛନ୍ତି। ହନ୍ତ ଶବ୍ଦ କହିଲେ ଏ ଖେଦ ସୂଚକ ମବ୍ୟ ପଦମ, ଗୋପୀମାନେ ଏଇଟାକୁ ଦେଖିକିରି ବର୍ତ୍ତମାନ ତାଙ୍କୁ ମନ ଦୁଃଖ ହେଉଛି, ଆମର ସ୍ୱାମୀମାନେ ଆମକୁ ଅନୁମତି ଦେଉନାହାନ୍ତି ଆମେ ଭଗବାନ ପାଖକୁ ଯିବା ପାଇଁ, କୃଷ୍ଣଙ୍କ ପାଖକୁ ଯିବା ପାଇଁ। ତେଣୁ ଏଇ ଦୁଇଟି ଯେଉଁ ଚାରୋଟି ଶ୍ଳୋକ ରହିଛନ୍ତି, ଚାରୋଟି ଶ୍ଳୋକ ଅର୍ଥ ଏଇଭଳି ଭାବେ ରହିଛି। ଶ୍ରୀଧର ସ୍ୱାମୀ କହୁଛନ୍ତି ସ୍ଥାବରେଷୁ ଅପି ଅତି ଚିତ୍ରଂ ଦୃଶ୍ୟତ ଇତିହାଉ, ଆଉ ପୂର୍ବରୁ ଯେଉଁ ଜଳମାନଙ୍କର ନଦୀମାନଙ୍କ କଥା କୁହାଗଲା ତାଙ୍କଠାରୁ ଆହୁରି ବିଚିତ୍ର କଥା ଏଠି କୁହାଯିବ ଏ ଶ୍ଳୋକମାନଙ୍କରେ। 8-9 ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ନଦୀନାମ ଅନାଦି ସିଦ୍ଧାନାମ ଅଚେତନତ୍ୱ ବି ଦେବତା ରୂପାଣାଙ୍କ କା ବାର୍ତ୍ତା, ନଦୀମାନେ ସେମାନେ ଯଦିଓ ନଦୀ କିନ୍ତୁ ସେମାନେ ମଧ୍ୟ ଦେବୀ, ଯମୁନା ଦେବୀ, ଏମାନେ ସବୁ ଗଙ୍ଗେଚ ଯମୁନେ ଚୈବ ଗୋଦାବରୀ ସରସ୍ୱତୀ ନର୍ମଦା ସିନ୍ଧୁ କାବରୀ ଜଳେଶ୍ୱରୀ ଚନ୍ଦନ କୁରୁ, ଏମାନେ ସବୁ ଦେବୀ। ତେଣୁ ଏଠି ତ ସବୁ ଦେବୀ ନାହାନ୍ତି କିନ୍ତୁ ଯେତିକି ଯମୁନା ମାନସ ଗଙ୍ଗା ଇତ୍ୟାଦି ସେମାନେ ସାଧାରଣ ଜୀବନ ହୁଅନ୍ତି, ସେମାନେ ଦେବତା ରୂପ ଦେବୀ ସେମାନେ ସବୁ, ତାଙ୍କ କଥା କ'ଣ କହିବା, ସ୍ୱ ପରସ୍ୱ ଅଦୃଷ୍ଟ ଜନ୍ମନା ଅତି ନିକୃଷ୍ଟାନାମ ବି ଜଡ଼ାନାଙ୍ଗ ରସିକତା ବେଣୁ ଶ୍ରବଣ ହେତୁକାତ୍ ପ୍ରସିଦ୍ଧ ଇତି ଅନ୍ୟ ଆହୁ, ମାନେ କାଲି ବା ତା ପରଦିନ ଯେଉଁମାନେ ଜନ୍ମ ହେବେ ସେଇଭଳି ଭାବରେ ସବୁ ଜୀବମାନେ ସବୁ ରହିଛନ୍ତି, ସ୍ୱ ପରସ୍ୱ ଅଦୃଷ୍ଟ ଜନ୍ମନା ଏପର୍ଯ୍ୟନ୍ତ ଜନ୍ମ ନେଇନାହାନ୍ତି ସେମାନେ, ଅତି ନିକୃଷ୍ଟାନାମ ବି ଜଡ଼ାନାମ ଜଡ଼ବସ୍ତୁ ସେମାନେ ସବୁ ଫୁଲ ଫଳ ସେମାନେ ସବୁ, କିନ୍ତୁ ତାଙ୍କର ରସିକତା ଦେଖ ବେଣୁଶ୍ରବଣ ହେତୁକା, ବେଣୁଶ୍ରବଣ କରି ତାଙ୍କର କ'ଣ ହେଉଛି ଫଳ, ତାଙ୍କର ତାଙ୍କ ଉପରେ କ'ଣ ପ୍ରଭାବ ପଡ଼ୁଛି। ତେଣୁ ଏଇଟାକୁ ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ଭାବାର୍ଥରେ ଏଇଭଳି ଭାବରେ କହୁଛନ୍ତି, ଯେଉଁଭଳି ଭାବରେ ସେ ଗୋଟେ ଉଦାହରଣ ଦେଉଛନ୍ତି, ତଦା ଗୃହସ୍ଥ ବୈଷ୍ଣବା ଶସ୍ତ୍ରିକା ଯଥା ସଂକୀର୍ତ୍ତନ ଶ୍ରବଣେନ ଭାବବନ୍ତ ଭୂତ୍ୱା ପ୍ରଣମନ୍ତି ତଥୈବ ବନଲତା ସ୍ତ୍ରିୟ ତରବ ତତ୍ପତୟ। ଏ ଯେଉଁ ବୃକ୍ଷ ଏବଂ ତରୁ ଏବଂ ଲତା ଏମାନେ ସ୍ୱାମୀ ସ୍ତ୍ରୀ ଭଳି, ତେଣୁ ସେମାନେ ଯେଉଁଭଳି ଭାବରେ ଭଗବାନଙ୍କ ପାଖରେ ପ୍ରଣାମ କରୁଛନ୍ତି, ତାଙ୍କର ଯେଉଁ ଫଳ ପୁଷ୍ପ ସବୁ ଭଗବାନ ପ୍ରଦାନ କରୁଛନ୍ତି, ନଇଁ ପଡ଼ୁଛନ୍ତି, ତେଣୁ ସେହିଭଳି ଭାବରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଗୋଟେ ଉଦାହରଣ ଦେଇଛନ୍ତି, ତଥା ଗୃହସ୍ଥ ବୈଷ୍ଣବା, ସେହିଭଳି ଭାବରେ ଗୃହସ୍ଥରେ ଯେଉଁମାନେ ରହିଛନ୍ତି ବୈଷ୍ଣବ ତାଙ୍କ ସ୍ତ୍ରୀମାନଙ୍କ ସହିତ ଶସ୍ତ୍ରିକା ଯଥା ସଂକୀର୍ତ୍ତନ ଶ୍ରବଣେନ ଭାବବନ୍ତ ଭୂତ୍ୱା ପ୍ରଣମନ୍ତି, ସଂକୀର୍ତ୍ତନ ଯଦି ଶ୍ରବଣ କରିବେ ଯାହାଙ୍କ ଗୃହରେ ପ୍ରୋଗ୍ରାମ ହେଉଛି, ତେଣୁ ତାଙ୍କର ସ୍ୱାମୀ ସ୍ତ୍ରୀ ଏମାନେ ସବୁ ଏଇ ସଂକୀର୍ତ୍ତନ ଶ୍ରବଣ କରି ଯେଉଁଭଳି ଭାବରେ ଆନନ୍ଦରେ ପ୍ରଣାମ କରନ୍ତି ସେହିଭଳି ଭାବରେ ବନଲତା ଏଇ ସ୍ୱାମୀ ସ୍ତ୍ରୀ ଏମାନେ ମଧ୍ୟ ସେହିଭଳି ଭାବରେ ପ୍ରଣାମ କରୁଛନ୍ତି, ଏ ଉଦାହରଣଟି ଦେଇଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର। ତେଣୁ ସନାତନ ଗୋସ୍ୱାମୀ ତାଙ୍କର ଭାବାର୍ଥ କହୁଛନ୍ତି, ତାଙ୍କ ଭାବାର୍ଥ କହୁଛନ୍ତି ଯେ ହେ ମାଳତୀ ହେ ମଲ୍ଲିକେ ହେ ବାସନ୍ତୀ ହେ ଜ୍ୟୋତିକେ ଇତି ମାଳତୀ ଆଦି ଲତା ନାମ ନାମ୍ନି ଗା ଯଦା ଆହୁହତି, ଭଗବାନ ଯେଉଁ ବଂଶୀରେ ଗାନ କରୁଛନ୍ତି, ବଂଶୀରେ ଯେଉଁ ଗାନ କରୁଛନ୍ତି ଗାଭୀମାନଙ୍କୁ ବୁଲାଉଛନ୍ତି, ଗାଭୀମାନଙ୍କୁ ଡାକୁଛନ୍ତି, କିନ୍ତୁ ଗାଭୀମାନେ ବିଭିନ୍ନ ପ୍ରକାର ନାମ ରହିଛି ନା, ଯେଉଁ ଗାଭୀର ଏଇସବୁ ବୃକ୍ଷ ଲତାମାନଙ୍କର ନାମ ସବୁ ରହିଛି, କାହାର ମାଳତୀ ନାମ ରହିଛି, କାହାର ମଲ୍ଲିକା ନାମ ରହିଛି, କାହାର ବାସନ୍ତୀ ନାମ ରହିଛି, କାହାର ଜ୍ୟୋତିକା ନାମ ରହିଛି, ଏଇଭଳି ଭାବରେ ଯେତେବେଳେ ଡାକୁଛନ୍ତି ଇତି ମାଳତ୍ୟାଦି ଲତି ଲତନାମ୍ନି ଗା ଯଦା ଆହୁଅତି, ଏଇଭଳି ଭାବରେ ଲତାମାନଙ୍କର ନାମ ଅଛି, ଗାଭୀମାନଙ୍କର ନାମ, ଲତାମାନଙ୍କର ନାମ ଅନୁସାରେ ଗାଭୀମାନଙ୍କର ନାମ ହେଇଛି, ଏଇଟାକୁ ଯେତେବେଳେ ଭଗବାନ ତାଙ୍କ ବେଣୁ ମାଧ୍ୟମରେ ଗାନ କରୁଛନ୍ତି, ତେଣୁ ସେମାନେ ମଧ୍ୟ ଲତିକାମାନେ ପୁଷ୍ପ ତରୁମାନେ ସେମାନେ ମଧ୍ୟ ତାଙ୍କର ଶରୀରରେ ରୋମାଞ୍ଚ ଜାତ ହେଉଛି। ତେଣୁ ବିଷ୍ଣୁ କାହିଁକି ଶବ୍ଦ ବ୍ୟବହାର କରାଯାଏ ନା, ଇତି ବ୍ୟାପକତ୍ୱେନ ପ୍ରଭିଷେନ ଶୁଳତ୍ୱେନ, ଯେମିତି ବିଷ୍ଣୁ ନିଜକୁ ବିସ୍ତାର କରି ସମସ୍ତଙ୍କ ଶରୀରରେ ପ୍ରବେଶ କରି, ସମସ୍ତଙ୍କ ଶରୀରରେ ବିଷ୍ଣୁ ରହିଛନ୍ତି, ଭଗବାନ ରହିଛନ୍ତି, ସର୍ବସ୍ୱ ଚାହଂ ହୃଦି ଶ୍ରେଣୀ ବିଷ୍ଣୁ, ସମସ୍ତଙ୍କ ହୃଦୟରେ ଭଗବାନ ରହିଛନ୍ତି। ତେଣୁ ଏଇଭଳି ଭାବରେ ଏ ଦୁଇଟି ଶ୍ଳୋକରେ ଗୋପୀମାନେ ଏକଥା କହୁଛନ୍ତି। ତାପରେ ଦଶ ଏଗାରରେ ଦର୍ଶନୀୟ ତିଳକ ବନମାଳା, ଦର୍ଶନୀୟ ତିଳକ ବନମାଳା ବର୍ଣ୍ଣନା କଲେ ଦର୍ଶନୀୟ ଭଗବାନଙ୍କ ରୂପ କିଭଳି ରହିଛି। ଦର୍ଶନୀୟ ତିଳକ ବନମାଳା, ଯେତେ ଦୃଶ୍ୟ ବସ୍ତୁ ସବୁ ରହିଛନ୍ତି ତାଙ୍କ ଭିତରେ ଶ୍ରେଷ୍ଠ ଦୃଶ୍ୟ ହେଉଛନ୍ତି ଭଗବାନଙ୍କ ରୂପ, ଭଗବାନଙ୍କ ରୂପ ମାଧୁରୀ ବର୍ଣ୍ଣନା କରାଯାଇଛି ଏଠାରେ। ଦର୍ଶନୀୟ ତିଳକ, ତେଣୁ ଇଏ ଦର୍ଶନୀୟ ବସ୍ତୁମାନଙ୍କ ଭିତରେ ହେଉଛି ଶ୍ରେଷ୍ଠ ବସ୍ତୁ ଭଗବାନ, ବା ଭଗବାନ ମଧ୍ୟ ତାଙ୍କର ଲଲାଟରେ ତିଳକ ଧାରଣ କରିଛନ୍ତି। ତେଣୁ ଭଗବାନଙ୍କ ରୂପ କିଭଳି ରହିଛି ନା, ଦର୍ଶନୀୟ ତିଳକ ବନମାଳା, ବନମାଳା ଧାରଣ କରିଛନ୍ତି। ବନମାଳାଟା ପାଞ୍ଚ ରଙ୍ଗର ପୁଷ୍ପ, ବୈଜୟନ୍ତୀ ମାଳା ବୋଲି କୁହାଯାଏ, ପାଞ୍ଚଟି ରଙ୍ଗର ପୁଷ୍ପ ରହିଛି। ତେଣୁ ଏଇ ଯେଉଁ ବନମାଳା ସବୁ ରହିଛି ତା ଦେହରେ ତୁଳସୀ ମଧ୍ୟ ରହିଛି, ବନମାଳାରେ ତୁଳସୀ ମଧ୍ୟ ରହିଛି। ତେଣୁ ସେ ତୁଳସୀର ଦିବ୍ୟ ଗନ୍ଧ ଯେଉଁ ରହିଛି, ତୁଳସୀର ଯେଉଁ ସୁବାସ ରହିଛି, ଯେତେ ଫୁଲ ଅଛି ସବୁ ଫୁଲଠାରୁ ଶ୍ରେଷ୍ଠ ସୁବାସ ସୁଗନ୍ଧି ହେଉଛି ଏଇ ତୁଳସୀର, ଏଇଟା ଆମେ ଜାଣିପାରୁନେ। କିନ୍ତୁ ଯେଉଁମାନେ ଉନ୍ନତ ସ୍ତରକୁ ଗଲେଣି, ତ୍ରିଗୁଣରୁ ଉର୍ଦ୍ଧ୍ୱକୁ ଗଲେଣି, ସେମାନେ ସେ ସୁବାସକୁ ଆଘ୍ରାଣ କରିପାରିବେ। ଆମେ ଭାଗବତମ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଏ ସେ କଥା, ଯେତେବେଳେ ଚାରି କୁମାର ଯାଇଥିଲେ ବୈକୁଣ୍ଠ ଲୋକକୁ, ସେହି ସମୟରେ ଭଗବାନଙ୍କର ଯେଉଁ ଭଗବାନ ଯେଉଁ ପୁଷ୍ପମାଳା ଧାରଣ କରିଥିଲେ ସେଇ ବା ପାଦରେ ମଧ୍ୟ ତାଙ୍କର ତୁଳସୀ ଅର୍ପିତ ହୋଇଥିଲା, ସେଇ ତୁଳସୀର ବାୟୁ ତୁଳସୀର ସୁବାସ ଯେତେ ଆଘ୍ରାଣ କଲେ ଅପୂର୍ବ ଶିହରଣ ପ୍ରାପ୍ତ ହେଲେ ଚାରି କୁମାର, ସନକ ସନାତନ ସନନ୍ଦନ ସନନ୍ଦ କୁମାର, ଏବଂ ସେ ଯେଉଁ ଜ୍ଞାନ ମାର୍ଗରେ ଥିଲେ ଭଗବାନଙ୍କର ବ୍ରହ୍ମଚିନ୍ତନ କରୁଥିଲେ, ଆଜି ସେମାନେ ଭଗବାନଙ୍କ ଭକ୍ତ ହୋଇଗଲେ, ଏ ତୁଳସୀର ଏଭଳି ସୁବାସ ରହିଛି। ଆମେ ଜାଣିପାରୁନେ କାହିଁକିନା ଆମର ଆମେ ସେତେ ଉନ୍ନତ ନୁହଁ, କିନ୍ତୁ ଗୋପୀମାନେ ଜାଣନ୍ତି, ତେଣୁ ସେମାନଙ୍କୁ ଦିବ୍ୟ ଗନ୍ଧ ତୁଳସୀ ମଧୁମତେଇ, ଭଗବାନଙ୍କର ପୁଷ୍ପମାଳା ଯେଉଁ ରହିଛି, ବିଭିନ୍ନ ପ୍ରକାର ଫୁଲର ସବୁ ରହିଛି, ମାଳା ଫୁଲ ରହିଛି, କିନ୍ତୁ ବିଶେଷ ଭାବରେ ତୁଳସୀ ପ୍ରତି ସେମାନେ ଆକର୍ଷିତ ହୋଇଯାଉଛନ୍ତି, ମଧୁମତେଇ ମଧୁମାନେ ଭ୍ରମରମାନେ ସେମାନେ ମତ ହୋଇଯାଉଛନ୍ତି, ପାଗଳ ହୋଇଯାଉଛନ୍ତି ଏ ତୁଳସୀର ଆଘ୍ରାଣ କରି। ସେ ସାଧାରଣ ଭ୍ରମର ନୁହନ୍ତି, ସେମାନେ ସବୁ ପନ୍ଦର ଅଧ୍ୟାୟ ବର୍ଣ୍ଣନା କରାଯାଇଛି, ସେମାନେ ସବୁ ମୁନି, ମୁନିମାନେ ଭ୍ରମର ରୂପରେ ବର୍ତ୍ତମାନ ଭଗବାନଙ୍କ ନିକଟରେ ସବୁ ବୁଲୁଛନ୍ତି, ତାଙ୍କ ସେବା କରୁଛନ୍ତି। ତେଣୁ ଅଳିକୁଳେଇ ଅଲଗୁ ଗୀତମ ଅଭିଷ୍ଟମ, ଅଳିକୁଳେଇ ଯେଉଁ ରହିଛି ଭ୍ରମରମାନେ ସବୁ ରହିଛନ୍ତି, ବହୁତ ପ୍ରକାର ଭ୍ରମର ସବୁ ଆସିଛନ୍ତି, ସେମାନେ ମଧ୍ୟ ଯେଉଁ ଗୁଣୁଗୁଣୁ ଗୁଣୁଗୁଣୁ ହେଉଛନ୍ତି, ଲଘୁ ଗୀତ ମଭିଷ୍ଟମ, ସେଇ ଗୀତ ଶ୍ରବଣ କରି ଭଗବାନ ମଧ୍ୟ ଆଦ୍ରିୟନ ଜହରି ସନ୍ଧିତ ବେଣୁ, ଭଗବାନ ମଧ୍ୟ ସେଇଭଳି ଭାବରେ ବେଣୁ ନାଦ କରୁଛନ୍ତି, ଆଦ୍ରିୟନ ଜହରି ସନ୍ଧିତ ବେଣୁ ଆଦର କରୁଛନ୍ତି, ସେଇ ବେଣୁକୁ ଅଧରେ ରଖି ବେଣୁ ନାଦ କରୁଛନ୍ତି। ତେଣୁ ସେତେବେଳେ କ'ଣ ହେଉଛି ନା, ସରସୀ ସାରସ ହଂସ ବିହଙ୍ଗାସ, ଯେତେ ସବୁ ପକ୍ଷୀମାନେ ରହିଛନ୍ତି, ଜଳପକ୍ଷୀ ବା ଆକାଶ ପକ୍ଷୀ, ସରସୀ ସାରସ ହଂସ, ସରସୀରେ ଥିବା ସାରସ ହଂସ ଇତ୍ୟାଦି ବା ଆକାଶରେ ଥିବା ବିହଙ୍ଗମାନେ ଏମାନେ ଚାରୁ ଗୀତ ହୃତ ଚେତ ସେତ୍ୟ, ସେ ବେଣୁର ଗୀତ ଶ୍ରବଣ କରି ଏତେ ସୁନ୍ଦର ମନୋହର ଗୀତ ରହିଛି, ସେମାନେ ସେଠି ଆସି ପହଞ୍ଚି ଯାଉଛନ୍ତି, ଭଗବାନ ନିକଟରେ ପହଞ୍ଚି ଯାଉଛନ୍ତି। ଏବଂ ହରି ଉପାସତ ତେ ଯତ ଚିତ୍ତା, ତେଣୁ ସେମାନେ ଆସି ଚିତ୍ତକୁ ସଂଯମ କରି ଭଗବାନଙ୍କର ଉପାସନା କରୁଛନ୍ତି। କିଭଳି ଭାବରେ ନହନ୍ତ ମିଳିତ ଦୃଶ ଧୃତ ମୌନା, ସେମାନେ ଆଉ ତାଙ୍କ ଭିତରେ ଯେଉଁ କଥାବାର୍ତ୍ତା ହେଉଥିଲା ସବୁ ବନ୍ଦ ହୋଇଗଲା, ସେମାନେ ସବୁ ମୌନ ହୋଇଗଲେ ଏବଂ ମିଳିତ ଦୃଶ ତାଙ୍କର ଚକ୍ଷୁକୁ ବନ୍ଦ କରି ଧ୍ୟାନ କରୁଛନ୍ତି, ଭଗବାନଙ୍କର ଶ୍ରବଣ କରୁଛନ୍ତି, ଧ୍ୟାନ କରୁଛନ୍ତି। ତେଣୁ ହନ୍ତ ଶବ୍ଦ ବ୍ୟବହାର କରାଯାଇଛି। ହନ୍ତ ଶବ୍ଦରେ ଏଠି ଆଚାର୍ଯ୍ୟମାନେ କହୁଛନ୍ତି, ଯେଉଁ ଗୋପୀମାନେ ଏଇ ଶ୍ଳୋକଟି କହୁଛନ୍ତି ସେମାନଙ୍କ ବହୁତ ମନ ଦୁଃଖ ହେଉଛି, ଯେମାନେ କେତେ ଭାଗ୍ୟବତୀ ବା ଭାଗ୍ୟବାନ, ଭଗବାନଙ୍କ ସଙ୍ଗ ସେମାନେ ପ୍ରାପ୍ତ ହେଉଛନ୍ତି, କିନ୍ତୁ ଆମେ ପ୍ରାପ୍ତ ହୋଇପାରୁନାହିଁ। ଆଜି ଏବେ ସେତେବେଳେ ନା ଖରାବେଳେ କରିବା, ଏବେ କାହିଁକି କେହି ନାହାନ୍ତି। ହଁ ରଖିଦେ। ହଁ ହଁ ଦ୍ରୁତ ଦୃଶ ଦ୍ରୁତ ମୌନା, ଏଇଭଳି ଭାବରେ ସେମାନେ ମୌନ ହୋଇଯାଇଛନ୍ତି। ତେଣୁ ଏ ଶ୍ଳୋକରେ ସୁଧୀର ସ୍ୱାମୀ କହୁଛନ୍ତି ଯେ କିଞ୍ଚ ସରସି କମଳ ବନେଷୁ ବିହରତାଂ ପକ୍ଷୀଣାମପି ମନ ଆକର୍ଷଣ ତଦ୍ଗୀତଂ କିଂ ପୁନଃ ଅନ୍ୟସାଂ ମିଥ୍ୟାହୁ। ସରସି ଯେଉଁ ରହିଛି, ସରୋବର ସବୁ ରହିଛି କମଳ ବନରେ, ସେ ସରସିରେ ଯେଉଁ କମଳ ସବୁ ପୁଷ୍ପ ପ୍ରସ୍ଫୁଟିତ ହୋଇଛି, ସେଥିରେ ଯେଉଁମାନେ ବିହରଣ କରୁଛନ୍ତି ପକ୍ଷୀମାନେ, ସେମାନଙ୍କର ମନ ମଧ୍ୟ ଆକର୍ଷଣ ହୋଇଯାଉଛନ୍ତି ଏଇ ଗୀତ, ବଂଶୀ ଗୀତ ଦ୍ୱାରା। ପୁନର୍ ଅନ୍ୟସାଂ ମିଥ୍ୟା ହଉ, ତେଣୁ ଏମାନଙ୍କ କଥା ମଧ୍ୟ କୁହାଯାଉଛି ବର୍ତ୍ତମାନ। ଦର୍ଶନୀୟାନାଂ ସୁନ୍ଦରାଣାଂ ମଧ୍ୟ ମୁଖ୍ୟ ଇତିବା, ଦର୍ଶନ ତିଳକ ଯେଉଁ କୁହାଗଲା, ଦର୍ଶନ ବସ୍ତୁମାନଙ୍କ ଭିତରେ, ଦର୍ଶନୀୟ ବସ୍ତୁମାନଙ୍କ ଭିତରେ ଶ୍ରେଷ୍ଠ ବା ବହୁତ ସୁନ୍ଦର ସେ ହେଉଛନ୍ତି ଦର୍ଶନୀୟ ତିଳକ। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ଭାବାର୍ଥରେ କହୁଛନ୍ତି ଯେ ଗୃହା ରାମାୟଣ ଇବ ତରୁଲତାନାଂ ବୈଷ୍ଣବତାଂ ମୁକ୍ତ୍ୱା ଆତ୍ମାରାମାୟଣ ଇବ ହଂସ ସାରସାଧୀନାଂ ବେଣୁଶ୍ରବଣ ହେତୁକଂ ବିଷ୍ଣୁପାସନା ମାହୁ। ପୂର୍ବରୁ ଯେଉଁ କୁହାଗଲା ତରୁଲତାମାନଙ୍କର, ଏଇଟାକୁ ଉଦାହରଣ ଦିଆହେଲା ଗୃହାରାମାୟଣ ଇବ ତରୁଲତାନାଂ, ଗୃହରେ ଆନନ୍ଦ ପ୍ରାପ୍ତ ହେଉଥିବା, ଗୃହରେ ଆରାମ ପ୍ରାପ୍ତ ହେଉଥିବା ବୈଷ୍ଣବମାନଙ୍କ କଥା କୁହାଯାଉଛି। ତରୁଲତା ଭଳି ସେମାନେ ବୈଷ୍ଣବତା ମୁକ୍ତା, ସେମାନେ ମଧ୍ୟ ବୈଷ୍ଣବ ଭଳି ରହିଛନ୍ତି, ଭଗବାନଙ୍କ ବିଷ୍ଣୁଙ୍କର ପ୍ରତି ଆକର୍ଷଣ ରହିଛି ତାଙ୍କର। ବର୍ତ୍ତମାନ ଆତ୍ମାରାମାୟଣ ଇବ ହଂସ ସାରସାଦିନା ବେଣୁଶ୍ରବଣ ହେତୁକାନ ବିଷ୍ଣୁପାସନ ମାହୁ, ଯେଉଁମାନେ ଆତ୍ମାରାମ ସ୍ତରରେ ରହିଛନ୍ତି କିଏ ସେମାନେ ହଂସ ସାରସାଦିନା ହଂସ ଇତ୍ୟାଦି ପରମହଂସ, ଯେଉଁମାନେ ପରମହଂସ ସ୍ତରରେ ଅଛନ୍ତି ସେମାନେ ଭାଗବତଙ୍କୁ ଆସ୍ୱାଦନ କରିବେ। ଆତ୍ମାରାମ କ'ଣ ସବୁ ଶ୍ଳୋକଟି ଅଛନ୍ତି ପ୍ରଥମ ଶ୍ଳୋକ ସପ୍ତମ ଅଧ୍ୟାୟରେ, ଆତ୍ମାରାମସ ମୁନୟୋ, ଏମାନେ ସବୁ ଭଗବାନଙ୍କର ଚିନ୍ତାରେ ନିମଗ୍ନ ରହିଛନ୍ତି, ଆତ୍ମାରେ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ସେମାନେ ହଂସ ସାରସାଦି ଏମାନଙ୍କର ବେଣୁଶ୍ରବଣ ଦ୍ୱାରା କିଭଳି ସେମାନେ ଭଗବାନଙ୍କର ଉପାସନା କରୁଛନ୍ତି ସେଇ ଏଇ ଶ୍ଳୋକ ଏଇ ଦୁଇଟି ଶ୍ଳୋକରେ କୁହାଯିବ। ତେଣୁ ଏଇଠି ଯେଉଁ କୁହାଗଲା ବନମାଳାସୁ ଦିବ୍ୟ ବନ୍ୟ ଦିବ୍ୟ ଗନ୍ଧ ତୁଳସୀ ମଧୁମତେଇ, ଏ ବନମାଳାରେ ଯେଉଁ ପାଞ୍ଚ ପ୍ରକାର ପୁଷ୍ପ ରହିଛି ତା ଦେହରେ ତୁଳସୀ କଥା କାହିଁକି କୁହାଗଲା ଦିବ୍ୟ ଗନ୍ଧ, ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ବନମାଳାସୁ ପଞ୍ଚବର୍ଣ୍ଣ ପତ୍ର ପୁଷ୍ପ ମହିଷୁ, ପାଞ୍ଚଟି ପ୍ରକାର ପତ୍ର ଫୁଲ ସବୁ ରହିଛି, ଏଇଟାକୁ କୁହାଯାଏ ବୈଜନ୍ତୀ ମାଳା, କିନ୍ତୁ ସେମାନଙ୍କ ମଧ୍ୟରେ ଦିବ୍ୟ ଗନ୍ଧା ଯା ତୁଳସୀ ତସ୍ୟା ମଧୁନା ମତେଇ ଅଳିକୁଳେଇ, ଏ ଯେଉଁ ତୁଳସୀର ଯେଉଁ ଗନ୍ଧ ରହିଛି, ସୁଗନ୍ଧ ରହିଛି ଦିବ୍ୟ ଗନ୍ଧ, ତା ସହିତ କୌଣସି ଫୁଲ ସମାନ ହୋଇପାରିବ ନାହିଁ, ସେଥିପାଇଁ ମଧୁମାନେ ବା ଯେଉଁ ଭ୍ରମରମାନେ ସେମାନେ ମତ ହୋଇଯାଉଛନ୍ତି, ପାଗଳ ହୋଇଯାଉଛନ୍ତି ସେମାନେ। ଏଟାକୁ ଆମର ମଧ୍ୟ ଏଠି ଓଡ଼ିଆରେ ମଧ୍ୟ କୁହାଯାଇଛି ଭାବାର୍ଥରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଯଦିଓ ତୁଳସୀ ନାନା ଭାବରେ ମହିମାନ୍ୱିତ, ସାଧାରଣତଃ ସୁଗନ୍ଧି ଗଛ ବୋଲି ତାହା ବିବେଚିତ ହୁଏ ନାହିଁ। ସୁଗନ୍ଧର ତୁଳସୀର ସୁଗନ୍ଧ ଅଛି ବୋଲି ଆମେ କେହି ଜାଣିନେ, କିନ୍ତୁ ତୁଳସୀର ସୁଗନ୍ଧ ସହିତ କାହାର କେଉଁ ଫୁଲର ସୁଗନ୍ଧି ସମାନ ହୋଇପାରିବ ନାହିଁ ଏଠି କୁହାଯାଉଛି। ତଥାପି ଭୋର ସମୟରେ ତୁଳସୀ ଗଛ ଯେଉଁ ଦିବ୍ୟ ସୁବାସ ପ୍ରକାଶିତ କରେ, ତାହା ସାଧାରଣ ମନୁଷ୍ୟମାନେ ଉପଲବ୍ଧି କରିପାରନ୍ତି ନାହିଁ। କେବଳ ଦିବ୍ୟ ଭାବ ସମ୍ପନ୍ନ ମନୁଷ୍ୟମାନେ ତାହା ଉପଲବ୍ଧି କରନ୍ତି। ପରମେଶ୍ୱର ଭଗବାନ ପରିହିତ ଯେଉଁ ଫୁଲମାଳାରୁ ସମବେତ ମହୁମାଛି ନିଶ୍ଚୟ ଏହି ସ୍ୱରୂପ ଗ୍ରହଣ କରୁଥିଲେ। ଶ୍ରୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଭାଗବତମ ତୃତୀୟ ସ୍କନ୍ଧ 15:19 ଉଦ୍ଧୃତି ପ୍ରଦାନ କରିଛନ୍ତି ଯେ ବୈକୁଣ୍ଠରେ ଅତି ସୁଗନ୍ଧି ତରୁଲତା ମଧ୍ୟ ତୁଳସୀ ଦେବୀଙ୍କ ସହ ବିଶେଷ ଗୁଣାବଳୀର ସମାଦର କରନ୍ତି। ବୈକୁଣ୍ଠ ଲୋକରେ ଯେଉଁ ଫୁଲ ସବୁ ରହିଛି ଫୁଲ ବୈକୁଣ୍ଠ ଲୋକରେ, ସେମାନେ ମଧ୍ୟ ତୁଳସୀକୁ ଆଦର କରନ୍ତି। ତୁଳସୀର ତାର ସୁବାସ ସମସ୍ତଙ୍କ ଫୁଲ ପୁଷ୍ପଠାରୁ ଅଧିକ। ଦିବ୍ୟ ଗନ୍ଧ ମାଳ ଦିବ୍ୟ ଗନ୍ଧ ତୁଳସୀ ତେଣୁ ଏଇଭଳି ଭାବରେ ଏ ଯେଉଁ ବଂଶୀର ଧ୍ୱନି ଶ୍ରବଣ କରି ଏବଂ ତାଙ୍କର ଯେଉଁ ରହିଛି ସେମାନେ ସବୁ ହଂସ ସାରସ ଏମାନେ ସବୁ ମୌନ ହୋଇଯାଉଛନ୍ତି। ଆଖି ମୁଦ୍ରା ଆଖି ବନ୍ଦ କରି ଭଗବାନଙ୍କୁ ଧ୍ୟାନ କରୁଛନ୍ତି ବା ଶ୍ରବଣ କରୁଛନ୍ତି। ଏଭଳି ଏସବୁ ଏଇ ଶ୍ଳୋକ 2 ବର୍ଣ୍ଣନା କରାଗଲା। ତେଣୁ ତା ପର ଶ୍ଳୋକ ହେଉଛି 12:13 ସହବଳ ସ୍ରଗବତଂ ସବିଳାସ ସାନୁ ସୁଖିତି ବୃତ ବ୍ରଜ ଦେବ୍ୟ ହର୍ଷୟଞ୍ଜରି ବେଣୁର ବେଣ ଜାତ ହର୍ଷ ଉପରମ୍ଭତି ବିଶ୍ୱମ୍ ମହଦତିକ୍ରମଣ ସଙ୍କିତ ଚେତା ମନ୍ଦ ମନ୍ଦ ମନୁର୍ଗର୍ଜତି ମେଘ ସୁହୃଦମଭ୍ୟବର୍ଷତ୍ ସୁମନୋଭି ଛାୟା ଚ ବିଦଧତ୍ ପ୍ରତପତ୍ରମ୍। ଟିକେ ସ୍ୱରଟା ଠିକ୍ ଭାବରେ ହେଉନି, କିନ୍ତୁ ଯାହା ବି ହେଉ ଆମେ ପାଖାପାଖି ସେଇ ସ୍ୱରରେ ବୋଲୁଛେ, ଏ ଯେଉଁ ରାମଚରିତ୍ର ମାନସ ସ୍ୱରରେ। ତେଣୁ ସହବଳ ଏଠି ଏଇ 2 ଶ୍ଳୋକରେ ବ୍ରଜଦେବ୍ୟ ସମ୍ବୋଧନ କରୁଛନ୍ତି ଗୋପୀମାନେ, ଅନ୍ୟ ଗୋପୀମାନଙ୍କୁ ବ୍ରଜଦେବୀ ବୋଲି ସମ୍ବୋଧନ କରୁଛନ୍ତି। ବ୍ରଜଦେବୀ ଏ ଗୋପ୍ୟ ସ୍ରଗ୍ ବତଂସ ବିଳାସ, ସ୍ରଗ୍ ବତଂସ ବିଳାସ କହିଲେ ସ୍ରଗ୍ କହିଲେ ଏ ଯେଉଁ ସ୍ୱର୍ଗ ନିର୍ମିତାଭ୍ୟାମ ଅବତଂସଭ୍ୟାମ କର୍ଣ୍ଣଭୂଷଣାଭ୍ୟାମ ବିଳାସ ଯଶ ସ ଶ୍ରୀକୃଷ୍ଣ ସ୍ରଗ୍ ଏଇ ଯେଉଁ ସ୍ରଗ୍ ରହିଛି ବା ମାଳା ରହିଛି, ସ୍ରଗ୍ ଅବତଂସ ବିଳାସ କର୍ଣ୍ଣରେ ଯେଉଁ ଧାରଣ କରିଛନ୍ତି କର୍ଣ୍ଣଭୂଷଣ ଅବତଂସ ବୋଲି କୁହାଯାଉଛି। ଆର ଯେଉଁ ଶୋଭା ରହିଛି ଭଗବାନଙ୍କର ସହବଳ, ସହବଳ କହିଲେ ବଳଦେବନ ସହ ବର୍ତ୍ତମାନ ସନ୍, ବଳଦେବଙ୍କ ସହିତ ବର୍ତ୍ତମାନ ସେ ରହିଛନ୍ତି। ତେଣୁ ଏଥିରୁ ଜଣାପଡ଼ିଛି ଅନ୍ୟ ଗୋପମାନେ ସେଠି ନଥିଲେ। ଜରି ଯେତେବେଳେ ଯଦା କ୍ଷତିଭୂତ, କ୍ଷତିଭୂତ କହିଲେ କ୍ଷତିଭୂତ କହିଲେ ଏ ଯେଉଁ ଗିରି ଗୋବର୍ଦ୍ଧନ ରହିଛନ୍ତି ପର୍ବତ, ପର୍ବତସ୍ୟ ସାନୁସୁ ସାନୁସୁ କହିଲେ ତଟଭାଗିସୁ ବର୍ତ୍ତମାନ ନିମ୍ନ ପ୍ରଦେଶରେ ରହିଛନ୍ତି, ତଳେ ରହିଛନ୍ତି ଉପରକୁ ଯାଇନାହାନ୍ତି। ତେଣୁ ସେହି ସମୟରେ ଜାତ ହର୍ଷ, ଜାତ ହର୍ଷ କହିଲେ ପ୍ରହୃଷ୍ଟ ସନ୍ ବହୁତ ଆନନ୍ଦିତ ହୋଇଯାଉଛନ୍ତି। କିଏ ନା ବିଶ୍ୱଂ ହର୍ଷୟନ୍, ଇଏ ଭଗବାନଙ୍କ ମଧ୍ୟ ହର୍ଷ ଆସୁଛି ଏବଂ ସମସ୍ତ ବିଶ୍ୱକୁ ମଧ୍ୟ ସେ ହସଉଛନ୍ତି ବା ଆନନ୍ଦ ପ୍ରଦାନ କରୁଛନ୍ତି। ବିଶ୍ୱଂ ହର୍ଷୟନ୍ କିଭଳି ଭାବେ ନା ବେଣୁ ରବେଣ ବେଣୁନାଦ ଦ୍ୱାରା ବଂଶୀ ଶବ୍ଦେନ ଉପରମ୍ଭତି, ଭଗବାନ ଯେତେ ବେଣୁନାଦ କରୁଛନ୍ତି ସେ କ'ଣ ହେଉଛି ନା ନାଦେନ ପୁରୟତି ତଦା ସମଗ୍ର ତ୍ରିଭୁବନକୁ ଏଇ ବେଣୁ ବାଦନ ବ୍ୟାପି ଯାଉଛି ପୁରୟତି। ସେଇ ସମୟରେ କ'ଣ ହେଉଛି ନା ମେଘ ଆକାଶରେ ଯେଉଁ ମେଘ ରହିଛି ମେଘ ମହଦ ଅତିକ୍ରମଣ ସଂକେତ ଚେତା ସେମାନେ ମେଘ ମଧ୍ୟ ସେ ଭଗବାନଙ୍କର କେମିତି ଆରାଧନା କରୁଛନ୍ତି ମହଦ ଅତିକ୍ରମଣ ସଂକେତ ଚେତା ଭଗବାନ ତଳେ ରହିଛନ୍ତି ତେଣୁ ମେଘ ରହିଯାଉଛି ସେ ଆଉ ଯାଉନାହିଁ ମହଦ ଅତିକ୍ରମ ହୋଇଯିବ ସଂକେତ ଚେତା ଭୟ କରୁଛି ସିଏ ସଂକେତ ଚେତା ମହତ୍ କହିଲେ କୃଷ୍ଣସ୍ୟ ଅତିକ୍ରମେଣ ଲଙ୍ଘନେ ସଂକେତ ଚେତ ଯସ୍ୟ ତାଦୃଶ ସନ୍ ନ ପୁରତ ଜାତି ନ ଚ ଉଚ୍ଚେଇ ଗର୍ଜତି କିନ୍ତୁ ତଥୈବ ସ୍ଥିତ ସନ୍ ବେଣୁରବମ୍ ତେଣୁ ସେ ଆଗକୁ ଯାଉନାହିଁ ମେଘ ଆଗକୁ ଯାଉନାହିଁ ସେଇଠି ରହିକରି ଭଗବାନ ବେଣୁନାଥ କରୁଛନ୍ତି ସିଏ ମଧ୍ୟ କ'ଣ କରୁଛି ନା ସିଏ ମଧ୍ୟ ନ ଚ ଉଚ୍ଚେଇ ଗର୍ଜତି ଧୀରେ ଧୀରେ ଗର୍ଜନ କରୁଛି ବା ଧୀରେ ଧୀରେ ତା'ର ମୃଦଙ୍ଗ ଭଳିଆ ମୃଦଙ୍ଗ ବଜାଉଛି ବେଣୁନାଥ ସହିତ ତାଳ ଦେଇକରି ସେ ମୃଦଙ୍ଗ ବଜାଉଛନ୍ତି ମେଘ ଗର୍ଜନ ହେଉଛି ତେଣୁ ଅନୁ ମନ୍ଦ ମନ୍ଦମ ଗର୍ଜତି ଜୋରରେ ଗଡ଼ଗଡ଼ି ମାରିଲେ ଆଉ ସେ ବେଣୁରବର ଆଉ ଇଏ ରହିବ ନାହିଁ ନା ମଧୁର ତ ରହିବ ନାହିଁ ତେଣୁ ବେଣୁରବ ସହିତ ତାଳ ଦେଇକରି ସିଏ ମେଘ ମଧ୍ୟ ତାଙ୍କର ଯେଉଁ ଗର୍ଜନ ହେଉଛି ମନ୍ଦ ସ୍ୱରରେ ଗର୍ଜନ କରୁଛନ୍ତି ବେଣୁ ଯେମିତି ମୃଦଙ୍ଗ ବାଜୁଛି ମୃଦଙ୍ଗ ବେଣୁ ଦୁଇଟା ଯାକ ଏକ ସମୟରେ ବାଜୁଛି ଏଇଭଳି ଲାଗୁଛି ଗୋପୀମାନେ ଶ୍ରବଣ କରୁଛନ୍ତି ସେଇଟା ତେଣୁ ଖାଲି ଯେ ସେ ମନ୍ଦ ମନ୍ଦ ଗର୍ଜନ କରୁଛନ୍ତି ତାହା ନୁହଁ ଛାୟା ପ୍ରତପତ୍ରମ୍ ଏଇଟା ହେଉଛି ଖରାବେଳର ଲୀଳା ଖରାବେଳ ଲୀଳା ଖରାବେଳେ ଗରମଟା ଅଧିକା ହୁଏ ତେଣୁ ସେହି ସମୟରେ ଭଗବାନଙ୍କ ଉପରେ ବାଦଲ ଯେଉଁ ରହିଛି ଛାୟା ଭଳି ରହିଛି ଛାୟା ଭଳି ରହିଛି ଛତ୍ରଙ୍ଗ ପ୍ରତପତ୍ରଙ୍ଗ କହିଲେ ଛତ୍ର ଭଳି ରହିଛି ଭଗବାନ ଛତା ଦରକାର ନାହିଁ ଆମର ଗୋଟେ କଥା ଥିଲା ଯେତେବେଳେ ମା ଯଶୋଦା ବହୁତ ମନ ଦୁଃଖ କରୁଥିଲେ ଯେ କୃଷ୍ଣ ଏତେ ଛୋଟ ପିଲା ସେ ଯିବ ଗୋଚାରଣ କରିବା ପାଇଁ ବତ୍ସାଚାରଣ ପ୍ରଥମେ ବତ୍ସାଚାରଣ କରୁଥିଲେ ତେଣୁ ସିଏ କହିଲେ ଯେ ଆଚ୍ଛା ତୁ ଯଦି ଯିବୁ ତାହେଲେ ଅନ୍ତତଃ ପକ୍ଷେ ପାଦରେ ଜୋତା ଲଗା ଏବଂ ହାତରେ ଛତା ଧରିକି ଚାଲେ ଏଭଳି ଭାବେ କହୁଥିଲେ କିନ୍ତୁ ଭଗବାନ କହିଲେ ଆମେ ହେଉଛେ ସେବକ ଆମର ମାଲିକ ହେଉଛନ୍ତି ଗାଭୀମାନେ ତେଣୁ ଗାଭୀମାନଙ୍କୁ ଯଦି ଆମେ ଚରେଇବା ପାଇଁ ଜୋତା ଛତା ଲଗେଇବୁ ତାହେଲେ ସବୁ ଗାଭୀମାନଙ୍କର ସବୁ ଦରକାର ଜୋତା ଛତା ତେଣୁ ଆଉ ସେ ପ୍ରସ୍ତାବ ହୋଇପାରିଲାନି କିନ୍ତୁ ଏଇଠି ଛତାର ବ୍ୟବସ୍ଥା ଭଗବାନଙ୍କ ପାଇଁ ହେଇଛି ମେଘ କରୁଛନ୍ତି ଛତାର ବ୍ୟବସ୍ଥା କରୁଛନ୍ତି ଛାୟା ପ୍ରତପତ୍ରଂ ଛତ୍ରଂ ବିଦଧତ୍ ସେଇଭଳି ଭାବରେ ଛତ୍ର ଧାରଣ କଲା ଭଳି ରହିଛନ୍ତି ମେଘମାନେ ଏବଂ ସୃହୃଦଂ ଭଗବାନ ତ ସମସ୍ତଙ୍କ ସୃହୃଦ ତେଣୁ ବିଶ୍ୱାର୍ଥୀ ହରଣ ରୂପ ରୂପମାସ୍ୟାତ୍ ରୂପସାମ୍ୟାତ୍ ସ୍ୱସୃହୃଦଂ ଶ୍ରୀକୃଷ୍ଣ ଭଗବାନ ସମସ୍ତଙ୍କ ବିଶ୍ୱର ଆର୍ତ୍ତି ହରଣ କରନ୍ତି ଭଗବାନ ସମସ୍ତଙ୍କର ଆର୍ତ୍ତି ହରଣ କରନ୍ତି ଦୁଃଖକୁ ହରଣ କରନ୍ତି ଦୁଃଖ ନାଶନ ହରି ତେଣୁ ମେଘ ମଧ୍ୟ ସେହିଭଳି ଭାବରେ ଯଦି ବୃଷ୍ଟି ନହେଲା ସମସ୍ତଙ୍କର ଦୁଃଖ ହୋଇଯିବ ତେଣୁ ବୃଷ୍ଟି ମାଧ୍ୟମରେ ସମସ୍ତଙ୍କ ଦୁଃଖ ସେ ହରଣ କରନ୍ତି ତେଣୁ ଭଗବାନଙ୍କ ମିତ୍ର ଭଳି ସେ ଭାବୁଛନ୍ତି ନିଜକୁ ମେଘ ଭଗବାନଙ୍କ ଭଳି ମିତ୍ର ବିଶ୍ୱାର୍ତ୍ତି ହରଣ ଉପସାମ୍ୟାତ୍ ହରଣ ରୂପସାମ୍ୟାତ୍ ସ୍ୱସୃହୃଦ ଶ୍ରୀକୃଷ୍ଣ ତାଙ୍କ ନିଜର ବନ୍ଧୁ ଭଳି ଭାବୁଛନ୍ତି କୃଷ୍ଣଙ୍କୁ ଏବଂ ସୁମନୋଭି ସୁମନୋଭି କହିଲେ ପୁଷ୍ପ ମାଧ୍ୟମରେ ଅଭ୍ୟବର୍ଷତ୍ ବା ବବର୍ଷ ଦେବକୃତଂ ପୁଷ୍ପବର୍ଷଣ ମେଘେ କଳ୍ପିତ ମିତ୍ୟର୍ଥ ଦେବତାମାନେ ଯେଉଁ ଆସନ୍ତି ଭଗବାନଙ୍କର ରୂପ ଦର୍ଶନ କରନ୍ତି ଲୀଳାଙ୍କୁ ଦର୍ଶନ କରନ୍ତି ସେମାନେ ସବୁ ପୁଷ୍ପ ବର୍ଷଣ କରନ୍ତି ସେ ପୁଷ୍ପ ସବୁ ମେଘ ଉପରେ ରହିଥାଏ ତେଣୁ ମେଘ ଯେତେବେଳେ ବୃଷ୍ଟି ହୁଏ ଧୀରେ ଧୀରେ ଶିଖର ଭଳି ବୃଷ୍ଟି ହୁଏ ବର୍ଷା ହେବ ନାହିଁ ଟିକିଏ ଜଳ ଛିଞ୍ଚିଲା ଭଳିଆ ହେବ ଯାହାଫଳରେ ଭଗବାନଙ୍କର ଯେଉଁ ରୌଦ୍ର ତାପ ତାଙ୍କୁ ଲାଗିବ ନାହିଁ ଶୀତଳ ସ୍ପର୍ଶ ଆସିବ ତାଙ୍କୁ ସେଇଭଳି ଭାବରେ ବର୍ଷାମାନେ ମେଘମାନେ ସେଇଭଳି ଭାବରେ ଛୋଟ ଛୋଟ ବିନ୍ଦୁରେ ବର୍ଷା କରୁଛନ୍ତି ଖାଲି ଛତା ହିସାବରେ ରହିଛନ୍ତି ତା ନୁହଁ ଛୋଟ ଛୋଟ ବିନ୍ଦୁ ମାଧ୍ୟମରେ ବର୍ଷା ମଧ୍ୟ କରୁଛନ୍ତି ସେଇ କୁସୁମ ମଧ୍ୟ ପୁଷ୍ପ ସବୁ ବୃଷ୍ଟି ହେଉଛି ଏଇଭଳି ଭାବରେ ଆଉ କେତେଜଣ ଗୋପୀ କହୁଛନ୍ତି ତେଣୁ ଏଠି ଶ୍ରୀଧର ସ୍ୱାମୀ କହୁଛନ୍ତି ମେଘୋପି ହରିଂ ସେବତ ଇତ୍ୟାହୁ ମେଘ ମଧ୍ୟ ଗୋପୀମାନଙ୍କର କହିବାର ଉଦ୍ଦେଶ୍ୟ ଯେ ଆମେ କେବଳ ଭଗବାନଙ୍କ ସେବା କରିପାରୁନାହୁଁ, ଆଉ ସମସ୍ତେ ସେବା କରୁଛନ୍ତି, ତାଙ୍କର ଏହି ଭାବ ରହିଛି ଗୋପୀମାନଙ୍କର ବିରହଗୀତି। ତେଣୁ ମେଘୋପି ହରିଂ ସେବତ, ମେଘମାନେ ମଧ୍ୟ ହରିଙ୍କର ସେବନ କରୁଛନ୍ତି, ହରି ଶବ୍ଦ ବ୍ୟବହାର କରାଯାଇଛି, ସମସ୍ତଙ୍କୁ ସେ ଆକର୍ଷଣ କରନ୍ତି ହରି ସିଏ, ତେଣୁ ଏଇଟାକୁ କୁହାଯାଉଛି। ଅଦୃଶ୍ୟ ଦେବୈ କ୍ରିୟମାଣ କୁସୁମ ବର୍ଷ ମେଘେ କଳ୍ପିତ୍ୱାକ୍ତମ କଳ୍ପିତ୍ୱା ତୁଷାର ବା କୁସୁମତୟା କଳ୍ପିତ, ଯେଉଁ କୁସୁମ ବର୍ଷା କରୁଛନ୍ତି ବୋଲି କୁହାଗଲା, ଦେବତାମାନେ ଆସି ସେଇ ପୁଷ୍ପକୁ ବର୍ଷା କରୁଛନ୍ତି ଏବଂ ସେଇଟା ମେଘ ପୁଷ୍ପରେ ରହୁଛି, ସିଏ ମଧ୍ୟ ଧୀରେ ଧୀରେ ସେଇ ପୁଷ୍ପକୁ ସବୁ ବର୍ଷା କରାଉଛି ଭଗବାନ ପାଖରେ, ଭଗବାନ ଉପରେ। ବା ସେ ଯେଉଁ ହିମକଣା, ହିମକଣା ରୂପକ ପୁଷ୍ପ, ସେ ପୁଷ୍ପ ରୂପରେ ଭଗବାନଙ୍କ ଉପରେ ବୃଷ୍ଟି କରୁଛନ୍ତି ଭଗବାନଙ୍କୁ ଶୀତଳତା ପ୍ରଦାନ କରିବା ପାଇଁ। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ଯେ ତତଶ ମଧ୍ୟାହ୍ନେ ଗିରିଶାନସୁ ପ୍ରୟାତସ୍ୟ, ଏ ମଧ୍ୟାହ୍ନ ଲୀଳା ଏଇଟା, ଭଗବାନ ତ ସକାଳୁ ଚାଲିଯାଆନ୍ତି ସନ୍ଧ୍ୟା ପର୍ଯ୍ୟନ୍ତ, ତେଣୁ ମଧ୍ୟାହ୍ନ ଲୀଳା ବର୍ତ୍ତମାନ ବର୍ଣ୍ଣନା କରାଯାଉଛି। ମଧ୍ୟାହ୍ନରେ ଯେତେବେଳେ ସୂର୍ଯ୍ୟଙ୍କର ତାପ ଅଧିକ ହୋଇଥାଏ ସେହି ସମୟରେ ଗିରିଶାନସୁ ପ୍ରାୟତ ଗିରିର ତଳେ ନିକଟରେ ରହି ପୂର୍ବ ବେଶ ପରିତ୍ୟାଗେନ, ଭଗବାନ ଯେଉଁ ବଣକୁ ଯାଆନ୍ତି ଗୋଚାରଣ କରନ୍ତି ବା ମତ୍ସ୍ୟାଚାରଣ କରନ୍ତି, ତାଙ୍କର ବେଶ ସବୁବେଳେ ପରିବର୍ତ୍ତିତ ହୁଏ, ବିଭିନ୍ନ ପ୍ରକାର ବସ୍ତ୍ର ପରିଧାନ କରନ୍ତି, ବନମାଳା ପରିଧାନ କରନ୍ତି, ତାଙ୍କର ବେଶ ସବୁ ମଧ୍ୟ ପରିବର୍ତ୍ତିତ ହୁଏ, ଆମେ ଯେମିତି ମନ୍ଦିରରେ କରୁଛେ ସେଇଭଳି ଭାବରେ ସେଠି ହୁଏ। ତେଣୁ ପୂର୍ବ ବେଶ ପରିତ୍ୟାଗନ ସ୍ୱୀକୃତ ବିଚିତ୍ର ମାଳାମୟ ବେଶସ୍ୟ, ତେଣୁ ଆ ପୂର୍ବରୁ ଯେଉଁ ବେଶ ଥିଲା ସେ ବେଶକୁ ତ୍ୟାଗ କରି ଆଉ ଗୋଟେ ନୂତନ ବେଶ ଧାରଣ କଲେ ଭଗବାନ, ବିଚିତ୍ର ମାଳାମୟ ବେଶ, ବିଚିତ୍ର ମାଳା ସବୁ ଧାରଣ କରିଛନ୍ତି। ତେସୁ ପ୍ରହର୍ଷେ, ତେଣୁ ସେଥିପାଇଁ ସେ ବହୁତ ଆନନ୍ଦରେ ବେଣୁବାଦନ କରୁଛନ୍ତି, ଜଗଦାନନ୍ଦନ ପରମ ମଧୁରଂ, ତେଣୁ ଭଗବାନ ଆନନ୍ଦରେ ବେଣୁବାଦନ କରୁଛନ୍ତି, ଜଗତ ମଧ୍ୟ ଆନନ୍ଦିତ ହୋଇଯାଉଛି। ଯସ୍ମିନ୍ ତୁଷ୍ଟେ ବିଶ୍ୱମ ତୁଷ୍ଟେ, ସମସ୍ତେ ତୁଷ୍ଟି ହୋଇଯାଆନ୍ତି, ଭଗବାନଙ୍କର ତୁଷ୍ଟି ହେଲେ ସମସ୍ତେ ତୁଷ୍ଟି ହୋଇଯାଆନ୍ତି, ଭଗବାନ ବହୁତ ଆନନ୍ଦରେ ବେଣୁବାଦନ କରୁଛନ୍ତି, ସମସ୍ତେ ମଧ୍ୟ ଜଗତ ମଧ୍ୟ ଆନନ୍ଦିତ ହୋଇଯାଉଛି, ପରମ ମଧୁରଂ ଏ ଭଗବାନଙ୍କର ଲୀଳାଟି, ମଧ୍ୟାହ୍ନ ଲୀଳା ଏଇଟା। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ଭୂମିସ୍ଥାନ ଆନନ୍ଦମ ଅନୁବର୍ଣ୍ଣ୍ୟମ ଆକାଶସ୍ଥାନ ଜଡ଼ାନାମ ଅପି ବେଣୁନାଦ ହେତୁକ ତତ୍ ବନେଇଛନ୍ତି। ଭୂମିରେ ଯେଉଁମାନେ ଅଛନ୍ତି ତରୁଲତା ଇତ୍ୟାଦି ସବୁ ପକ୍ଷୀପାଣ ଏସବୁ କଥା ବର୍ଣ୍ଣନା କରାଗଲା ଆନନ୍ଦମ ଅନୁବର୍ଣ୍ଣ୍ୟମ, ବର୍ତ୍ତମାନ ଆକାଶସ୍ଥାନ ଜଡ଼ାନାମ ଅପି, ମେଘ ଗୋଟେ ଜଡ଼ ବସ୍ତୁ, ସେ ଜୀବନ୍ତ ବସ୍ତୁ ନୁହଁ କିନ୍ତୁ ସେ ଜୀବନ୍ତ ଭଳି କାର୍ଯ୍ୟ କରୁଛି, ଗୋପୀମାନେ ସେଇଟା ଦେଖୁଛନ୍ତି, ଭଗବାନଙ୍କର ବେଣୁର ଏ ଅଦ୍ଭୁତ ମାଧୁରୀ ରହିଛି। ତେଣୁ ଆକାଶସ୍ଥାନ ଜଡ଼ାନାମ ଅପି ବେଣୁନାଦ ହେତୁକ ତତ୍ ବନେଇଛନ୍ତି, ତେଣୁ ମେଘର କିଭଳି ପ୍ରଭାବ ପଡ଼ୁଛି ମେଘ ଉପରେ ବେଣୁନାଦ ଦ୍ୱାରା, ଆକାଶରେ ରହିଛି ଜଡ଼ ବସ୍ତୁ ସିଏ, କିନ୍ତୁ ଏଇ ବେଣୁନାଦ ଶ୍ରବଣ କରି ତା'ର କିଭଳି ଭାବରେ ପ୍ରଭାବ ପଡ଼ୁଛି ଏ ଶ୍ଳୋକ ଦୁଇଟିରେ ବର୍ଣ୍ଣନା କରାଯାଇଛି। ତେଣୁ ଏଠି ଯେଉଁ କୁହାଗଲା ସ୍ୱଭାବ, ଭଗବାନଙ୍କର ସେ ମେଘ ଭାବୁଛନ୍ତି କୃଷ୍ଣଙ୍କୁ ସୁହୃଦ ବୋଲି ଭାବୁଛନ୍ତି, ମେଘର ଯେଉଁଭଳି ଭାବରେ ସ୍ୱଭାବ କୃଷ୍ଣଙ୍କର ମଧ୍ୟ ସେଇଭଳି ଭାବରେ ସ୍ୱଭାବ ରହିଛି, କିଭଳି ନା ମେଘର ବର୍ଣ୍ଣ ଶ୍ୟାମଳ, ଭଗବାନଙ୍କ ବର୍ଣ୍ଣ ଶ୍ୟାମଳ ଘନଶ୍ୟାମ ବୋଲି କୁହାଯାଏ ଘନଶ୍ୟାମ, ତେଣୁ ମେଘ ମଧ୍ୟ ସେଇଭଳି ଭାବରେ ଘନଶ୍ୟାମ, ସିଏ ଘନ ବାଦଲ ଶ୍ୟାମଳ ବର୍ଣ୍ଣ ଭଗବାନଙ୍କର, ଏବଂ ମେଘର ମଧ୍ୟ ବର୍ଣ୍ଣ ସେଇଭଳି ଭାବରେ ମେଘ ବର୍ଣ୍ଣ, ତେଣୁ ଏଇ ଦୃଷ୍ଟିରୁ ସମାନ ହୋଇଗଲେ। ପୁଣି କ'ଣ ରହିଛି ନା ସ୍ୱଭାବ ରହିଛି, ସ୍ୱଭାବ କ'ଣ ନା କେମିତି ଅନ୍ୟର ଦୁଃଖକୁ ଆର୍ତ୍ତିହର, ଅନ୍ୟର ଦୁଃଖକୁ ଦୂର କରିବେ ଭଗବାନ, ଆର୍ତ୍ତିହର ଚତୁର୍ବିଧା ଭଜନ୍ତି ମାଙ୍ଗ ଜନା ସ୍ୱକୃତିନ ଅର୍ଜୁନ ଆର୍ତ୍ତ ଜିଜ୍ଞାସୁର ଅର୍ଥାର୍ଥୀ ଜ୍ଞାନୀଚ ଭରତର୍ଷଭ, ଭଗବତ ଗୀତାରେ ଭଗବାନ କହିଲେ ଆର୍ତ୍ତିମାନେ ମଧ୍ୟ ଭଗବାନଙ୍କର ଭଜନ କରନ୍ତି। ତେଣୁ ଏ ଆର୍ତ୍ତିରେ ଉଦାହରଣ ଦିଆଯାଏ ଗଜରାଜଙ୍କର ଉଦାହରଣ ଦିଆଯାଏ, ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ ଚକ୍ର ପେଶୀ ନକ୍ର ନାସି ଉଦ୍ଧରିଲ ଆପଣ ଆହିନ୍, ଏସବୁ ଆର୍ତ୍ତମାନଙ୍କର କଥା କୁହାଯାଇଛି। ଘର ମାନେ ମୃଗୁଣୀକି ପଡ଼ିଥିଲା, ଏସବୁ ଆର୍ତ୍ତମାନଙ୍କ କଥା ଭଗବାନ ଆର୍ତ୍ତତ୍ରାଣ କରନ୍ତି, ସେଥିପାଇଁ ତାଙ୍କର ଗୋଟିଏ ନାମ ହେଉଛି ଆର୍ତ୍ତତ୍ରାଣ। ତେଣୁ ମେଘ ମଧ୍ୟ ସେଭଳି ଭାବରେ ଆର୍ତ୍ତତ୍ରାଣ କରନ୍ତି। ଯଦି ବର୍ଷା ନହେଲା ତାହେଲେ କୃଷକମାନେ ବହୁତ ମନ ଦୁଃଖରେ ଥାଆନ୍ତି, ଆର୍ତ୍ତର ହେଇଯାଆନ୍ତି, କିନ୍ତୁ ବୃଷ୍ଟି ହେଇଗଲେ ସେମାନଙ୍କ ମନ ଆନନ୍ଦିତ ହେଇଯାଏ। ତେଣୁ ସେହିଭଳି ଭାବରେ ଭଗବାନ ସମସ୍ତଙ୍କ ଆର୍ତ୍ତିକୁ ହରଣ କରନ୍ତି, ତେଣୁ ଆର୍ତ୍ତତ୍ରାଣ ବୋଲି ତାଙ୍କୁ କୁହାଯାଏ। ଏ ସେହି ଦୃଷ୍ଟିରୁ ମେଘ ଏବଂ କୃଷ୍ଣଙ୍କର ସମାନତା ରହିଛି, ସାମ୍ୟ ରହିଛି। ତେଣୁ ନିଜକୁ ସୁହୃଦ ବୋଲି ଭାବୁଛନ୍ତି, ନିଜର ସୁହୃଦ ବୋଲି ଭାବୁଛନ୍ତି। ପୁଣି ସେହିଭଳି ଭାବରେ ସ୍ୱର ମଧ୍ୟ ରହିଛି, ସ୍ୱର ଭଗବାନ ଯେଉଁ ବେଣୁନାଦ କରୁଛନ୍ତି, ବେଣୁ ସ୍ୱର ଯେଉଁ ଗାନ କରୁଛନ୍ତି, ମେଘ ମଧ୍ୟ ଯେଉଁ ଗର୍ଜନ କରୁଛି ଜୋରରେ ଗର୍ଜନ କରୁନାହିଁ, ଧୀରେ ଧୀରେ ଏ ବେଣୁ ସହିତ ସମାନ ତାଳ ଦେଇକରି ସେ ଗର୍ଜନ କରୁଛି, ବା ଶବ୍ଦ ଯେଉଁ ଆସୁ, ମେଘ ଶବ୍ଦ ଯେଉଁ ଆସୁଛି, ଘଡ଼ଘଡ଼ି ଶବ୍ଦ ଯେଉଁ ହେଉଛି, ଘଡ଼ଘଡ଼ି ଧୀରେ ଧୀରେ ବେଣୁ ସହିତ ସମାନ ତାଳ ଦେଇକରି ଇଏ କରୁଛନ୍ତି। ତେଣୁ ଏଇଭଳି ଭାବରେ ଭଗବାନଙ୍କ ସହିତ ସୁହୃଦ ସାମ୍ୟତା ରହିଛି, ସେଥିପାଇଁ ମେଘ ଏଇଭଳି ଭାବରେ କୃଷ୍ଣଙ୍କର ସେବା କରୁଛନ୍ତି, ପତ୍ର ରୂପରେ ଛତ୍ର ରୂପରେ ରହିଛନ୍ତି, ରୌଦ୍ର ତାପରୁ ଭଗବାନଙ୍କୁ ରକ୍ଷା କରୁଛନ୍ତି, ଏବଂ ଶିଖର ବୃଷ୍ଟି କରୁଛନ୍ତି, ଧୀରେ ଧୀରେ ଛୋଟ ଛୋଟ ବିନ୍ଦୁ ମାଧ୍ୟମରେ ସେ ବର୍ଷାକୁ ପକାଉଛନ୍ତି, ଯାହାଫଳରେ ଭଗବାନ ଶୀତଳତା ପ୍ରାପ୍ତ ହେବେ। ଏଇଭଳି ଭାବରେ ଭଗବାନଙ୍କର ସେବା କରୁଛନ୍ତି। ତେଣୁ ଏଠାରେ ଏହାର କହିବାର ଉଦ୍ଦେଶ୍ୟ ହେଉଛି, ଗୋପୀମାନଙ୍କର ଉଦ୍ଦେଶ୍ୟ ଥିଲା କ'ଣ ନା, ଅନୁକୂଳ ଭାବରେ ବେଣୁ ଏଇ ତମେ କହିଦେଲେ, ତେଣୁ ତାପର ଶ୍ଳୋକରେ କୁହାଯାଉଛି, 14-15 ଶ୍ଳୋକରେ ସମୟ ଅଛି ତ, ଆଜି ତ ଘଣ୍ଟା ବାଜିବାର ନାହିଁ ଆଉ, ମହାପ୍ରସାଦ ଗୋବିନ୍ଦ ଆଜି ନାହିଁ, ନହେଲେ ସେଥିରେ ସମସ୍ତେ ଜାଗ୍ରତ ହେଇଯାଆନ୍ତେ। ଓଁ ନମଃ ଭଗବତୁ ବାସୁଦେବ କହିଲେ ସମସ୍ତେ ଶୋଇପଡ଼ିବେ, ମହାପ୍ରସାଦ ଗୋବିନ୍ଦ କହିଲେ ସମସ୍ତେ ଜାଗ୍ରତ ହେବେ, ଆଜି ମହାପ୍ରସାଦ ଗୋବିନ୍ଦ ନାହାନ୍ତି। ତେଣୁ 14-15 ଶ୍ଳୋକରେ କୁହାଯାଉଛି, ବିବିଧ ଗୋପ ଚରଣୀ ସୁବିଧ ବେଣୁ ବାଦ୍ୟ ଉରୁଧା ନିଜ ଶିକ୍ଷା ତବ ସୁତ ସତୀ ଯଦାଧର ବିମ୍ବେ ଦତ୍ତ ବେଣୁର ନୟସ୍ୱର ଜାତି ଶବନ ସସ୍ତୁପ ଧାର୍ଯ୍ୟ ସୁରେଶା ଶକ୍ର ସର୍ବ ପରମେଷ୍ଟି ପୁରୋଗା କବୟାନ ତ କନ୍ଧର ଚିତା କସ୍ମଳଂ ଯଜୁର ନିଶ୍ଚିତ ତତ୍ଵ। ଭଗବାନଙ୍କର ବେଣୁନାଦରେ କି ଅପୂର୍ବ ସବୁ ପ୍ରଭାବ ପଡ଼ୁଛି, ଗୋପୀମାନେ କହୁଛନ୍ତି। ତେଣୁ ଶ୍ରୀଧର ସ୍ୱାମୀ କହୁଛନ୍ତି, ଅପିଚ ମହତ୍ ଏତଦ୍ ଆଶ୍ଚର୍ଯ୍ୟ ମିଥ୍ୟାହୁ, ଏ ଆହୁରି ବଡ଼ ଆଶ୍ଚର୍ଯ୍ୟ କଥା ଏଇଟା ଗୋପୀମାନେ, କେତେଜଣ ଗୋପୀ କହୁଛନ୍ତି, ଅପିଚ ମହତ୍ ଏତଦ୍। ଆଚ୍ଛା, ଆର ଅର୍ଥ ହେଉଛି କ'ଣ ନା, ଏ ସତୀ, ଏ ଯଶୋଦାଙ୍କୁ ଆମେ ଶୁଣିଛେ ଖାଲି, ଯଶୋଦାଙ୍କ ପାଖରେ ସମସ୍ତେ ଆସି କମ୍ପ୍ଲେନ୍ କରନ୍ତି, ତୁମର ପୁଅ ଏ ଚୋରି କରୁଛି, ଏସବୁ କରୁଛି, ଏଇଭଳି ଭାବରେ କମ୍ପ୍ଲେନ୍ ଆମେ ଶୁଣିଥିଲେ। କିନ୍ତୁ ଯଶୋଦାଙ୍କ ପାଖରେ ଗୋପୀମାନେ ଆସି କୃଷ୍ଣଙ୍କର ଗୁଣଗାନ କରୁଛନ୍ତି ସେଇଟା ଆମେ ଶୁଣିନଥିଲେ, ଏଇ ଗୋପୀମାନେ ବର୍ତ୍ତମାନ କହୁବେ ସେଇଟା, ଏ ଶ୍ଳୋକରେ କୁହାଯାଇଛି କୃଷ୍ଣଙ୍କର ଗୁଣଗାନ କରୁଛନ୍ତି, କାରଣ ଗୋପୀମାନେ ଭଗବାନ ବିରହରେ ରହିପାରୁନାହାନ୍ତି, ତେଣୁ ମାଆଙ୍କ ପାଖକୁ ଆସିଯାଉଛନ୍ତି। ଏ ଉପରଓଳା ପାଖାପାଖି କଥା, ଉପରଓଳା ପାଖାପାଖି କଥା, ଭଗବାନଙ୍କର ଗୁଣ ସବୁ ଗାନ କରୁଛନ୍ତି। ହେ ସତୀ କହିଲେ, ହେ ଯଶୋଦେ, ଯଶୋଦାଙ୍କୁ ସମ୍ବୋଧନ କରି ଗୋପୀମାନେ କହୁଛନ୍ତି, ସତୀ ସତୀ ହେ ଯଶୋଦେ, ବିବିଧ ଗୋପଚରଣେଷୁ, ବିବିଧ ଗୋପଚରଣେଷୁ କରି ନାନା ଗୋପ କ୍ରୀଡ଼ାସୁ, ଗୋପମାନଙ୍କର ଯେଉଁ ସବୁ କାର୍ଯ୍ୟ ଏଥିରେ ହେଉଛନ୍ତି ଏକ୍ସପର୍ଟ, ସେ ଗୋପାଳ, ସେ ଗୋପାଳ ଗୋପମା ଗୋପାଳ ମାନଙ୍କର ଯେଉଁ କାର୍ଯ୍ୟ ସେଥିରେ ସେ ଏକ୍ସପର୍ଟ ସିଏ, ନା ନା ଗୋପ କ୍ରୀଡ଼ାସୁ ବିଦଗ୍ଧ କହିଲେ ନିପୁଣ ସିଏ, ମାଆଙ୍କୁ କୃଷ୍ଣଙ୍କର ଗୁଣଗାନ କରୁଛନ୍ତି। ତପସୁତ ହେ ମା ଏ ଯଶୋଦା, ତମର ସୁତ ତମର ପୁତ୍ର ଶ୍ରୀକୃଷ୍ଣ ଏଇଭଳି ଭାବରେ ବିବିଧ ଗୋପଚାରଣେ ସୁ ବିଦଗ୍ଧ, ବହୁତ ନିପୁଣ ସିଏ, ଛୋଟ ପିଲା ହେଲେ କ'ଣ ହେବ ସବୁ ସିଏ ବହୁତ ନିପୁଣ। ଯଦା ଅଧର ବିମ୍ବେ ଯେତେବେଳେ ଏଇଭଳି ଭାବରେ ତାଙ୍କ ନିପୁଣତା ରହିଛି, ଯେତେବେଳେ ସିଏ ଯଥା ଅଧର ବିମ୍ବେ ଦତ୍ତ ବେଣୁ, ଅଧର ବିମ୍ବ ଅଧର ଶବ୍ଦ ଯେଉଁ ରହିଛି ବିମ୍ବ ଭଳି ଲାଲ ରହିଛି ବିମ୍ବ ପୁଷ୍ପ ଭଳି, ସେ ଅଧର ପ୍ରତି ଗୋପୀମାନଙ୍କର ବହୁତ ଆକର୍ଷଣ ରହିଛି, କିନ୍ତୁ ଆକର୍ଷଣକୁ ଛପେଇବା ପାଇଁ ଏଇଭଳି ଭାବରେ କହୁଛନ୍ତି। ଅଧର ଅଧର ବିମ୍ବେ ଦତ୍ତ ବେଣୁ, ଯଦି ବେଣୁ ନା ଧାରଣ କରୁଛନ୍ତି, ବେଣୁ ବାଦ୍ୟେ ଏବଂ ବେଣୁ ଧାରଣ କରି ବେଣୁ ବାଦନ କରୁଛନ୍ତି, ବେଣୁ ବାଦ୍ୟ ବିଷୟ ଉରୁଧା, ଯିଏ ବେଣୁ ବାଦନ କରୁଛନ୍ତି ସେ କେଉଁ ଶିକ୍ଷା ଗ୍ରହଣ କରିନାହାନ୍ତି। ଉରୁଧା ବହୁତ ପ୍ରକାର ସ୍ୱର ସବୁ ଆସୁଛି, ସେଥିରୁ ବହୁ ପ୍ରକାର ସ୍ୱର ଆସୁଛି। ଉରୁଧା ନିଜ ଶିକ୍ଷା ସେ କେଉଁଠି ଯାଇନାହାନ୍ତି, ଶିକ୍ଷା କରିବା ପାଇଁ ଟ୍ରେନିଂ ନେବା ପାଇଁ ଯାଇନାହାନ୍ତି, ଛୋଟ ପିଲାଦିନରୁ ସେ ବଜାଉଛନ୍ତି, ବାସୁରୀ ବଜାଉଛନ୍ତି, ଭଗବାନ ବେଣୁ ମାଧୁରୀ କେହି ସମାନ ହୋଇପାରିବେ ନାହିଁ। ନିଜ ଶିକ୍ଷା ନିଜାତ ସ୍ୱସ୍ମାତ୍ ଏବ ନ ତୁ ପରସ୍ମାତ୍ ଶିକ୍ଷା ଯାହାସୁ ତା, ସେ ଆଉ କାହାଠାରୁ ଶିକ୍ଷା କରିନାହାନ୍ତି ବେଣୁ କେମିତି ବଜାଇବାକୁ ପଡ଼ିବ, ନିଜ ଶିକ୍ଷା ଛୋଟ ପିଲାଦିନରୁ ବଜାଉଛନ୍ତି। ସ୍ୱର ଜାତି ଯେଉଁ ବଜାଉଛନ୍ତି ବେଣୁ, ସ୍ୱରାଣାଂ ଷଡ ପ୍ରଭୃତିନାଂ ଜାତି, ଯେଉଁ ସାରେଗାମା ପାଧାନିଶା ଯେଉଁ ରହିଛି, ସାତଟି ସ୍ୱର ରହିଛି ସାରେଗାମା ପାଧାନି, ଏ ଯେଉଁ ଷଡ଼ଜ ଇତ୍ୟାଦି, ସହ କହିଲେ ଷଡ଼ଜ, ଏଇସବୁ ଆମେ ଆଗ ପୂର୍ବ ବର୍ଣ୍ଣନା କରାଯାଇଛି। ଏଇ ଯେଉଁ ସ୍ୱର ମାଧ୍ୟମରେ ସବୁ ବେଣୁନାଦ କରୁଛନ୍ତି, ସ୍ୱର ଜାତି ଅନୟତ ବା ଉନ୍ନୀତବାନ ତଦା, ଏଇ ଯେଉଁ ସ୍ୱର ସବୁ ଆସୁଛି, ଶକ୍ର ସର୍ବ ପରମେଷ୍ଠୀ ପୁରୋଗା, ଅନ୍ୟମାନଙ୍କ କଥା ଛାଡ଼, ଶକ୍ର କହିଲେ ଇନ୍ଦ୍ର, ଶହେଟି କ୍ରତୁ ଯଜ୍ଞ କରିଥିବ ତାଙ୍କ ନାଁ ହେଉଛି ଶକ୍ର, ଶକ୍ର ସର୍ବ ସର୍ବ ହେଉଛନ୍ତି ଶିବଜୀ, ଏବଂ ଇନ୍ଦ୍ର ମହେଶ୍ୱର ବ୍ରହ୍ମ ପ୍ରଧାନା, ପରମେଷ୍ଠୀ ହେଉଛି ବ୍ରହ୍ମା, ଆଉ ଅନ୍ୟ ଜୀବମାନ ଅନ୍ୟ ଦେବତାମାନଙ୍କ କଥା ଛାଡ଼ନ୍ତୁ, ଏମାନେ ପ୍ରଧାନ, ଅନ୍ୟମାନେ ସବୁ ଅଛନ୍ତି ସେଇଠି, ସେମାନେ କ'ଣ ହୁଅନ୍ତି ନା ସୁରେଶା, ଯେତେ ଦେବତାମାନେ 33 କୋଟି ଦେବତା ଅଛନ୍ତି, ତାଙ୍କ ଭିତରୁ ଯେଉଁମାନେ ଶ୍ରେଷ୍ଠ ଦେବଶ୍ରେଷ୍ଠା, ଶବନଶ ଶବନଶ କହିଲେ ମନ୍ଦ୍ର ମଧ୍ୟମ ତାର ଭେଦିନ, ବା ଶବନର ମଧ୍ୟ ଆଉ ଗୋଟେ ଅର୍ଥ ହେଉଛି କାଳ, ବିଭିନ୍ନ କାଳରେ ଯେଉଁ ଭଗବାନ ବିଭିନ୍ନ ନାଦ କରନ୍ତି, କେତେବେଳେ ଧୀର ସ୍ୱରରେ ଗାଆନ୍ତି, କେତେବେଳେ ମଧ୍ୟମ ସ୍ୱରରେ ଗାଆନ୍ତି, କେତେବେଳେ ଉନ୍ନତ ସ୍ୱରରେ ଗାଆନ୍ତି, ଏଇଭଳି ଭାବରେ ଯେଉଁ ଗାନ କରନ୍ତି, ତ ସେଇ ତା ସ୍ୱର ଜାତି, ସେ ଯେଉଁ ବିଭିନ୍ନ ପ୍ରକାର ସ୍ୱର ସେଇ ବେଣୁରୁ ଆସେ, ଅବଧାର୍ଯ୍ୟ ଏଇଟା ଶୁଣି କ'ଣ ହୁଏ ନା କବୟ ସ୍ୱୟଂ ପଣ୍ଡିତା ଅପିତେ, ସେମାନେ ସାଧାରଣ ବ୍ୟକ୍ତି ନୁହନ୍ତି, ବହୁତ ବିଦ୍ୱାନ ବ୍ୟକ୍ତିମାନେ ମଧ୍ୟ, ଆନନ୍ତ କନ୍ଦର ଚିତା, ଆନତା କନ୍ଦରା ଗ୍ରୀବା ଚିତଶ୍ଚ ଜେତାନ୍ତେ, ସେମାନେ ନତମସ୍ତକ ହେଇଯାଆନ୍ତି ସେ ସ୍ୱର ଶୁଣିକରି। ଅନିଶ୍ଚିତ ତତ୍ତ୍ୱା, କେଉଁ ସ୍ୱରରେ ଗାନ କରୁଛନ୍ତି ଜାଣିପାରୁନାହାନ୍ତି, ସାଧାରଣ ବ୍ୟକ୍ତି ନୁହନ୍ତି, ବ୍ରହ୍ମା ଶିବ ଇତ୍ୟାଦି ସେମାନେ ମଧ୍ୟ ଜାଣିପାରୁ, ଅନିଶ୍ଚିନ୍ତ ତତ୍ତ୍ୱା ନ ନିଶ୍ଚିତ ତତ୍ତ୍ୱଂ ତଦ୍ ଭେଦ ଯେଇତେ ତାଦୃଶା ସନ୍ତ, କେଉଁ ସ୍ୱରରେ ଗାନ କରୁଛନ୍ତି, ଅପୂର୍ବ ସ୍ୱର ମାଧୁରୀ ସବୁ ରହିଛି ଭଗବାନଙ୍କ ବେଣୁନାଦରେ, ତେଣୁ କସ୍ମଳମ୍ ସେମାନେ ମୋହିତ ହେଇଯାଉଛନ୍ତି, କସ୍ମଳମ୍ ଯଜୁ ସେମାନେ ମୋହିତ ହେଇଯାଆନ୍ତି, କସ୍ମଳମ୍ ଯଜୁ, ତେଣୁ ଭଗବାନଙ୍କର ଶ୍ରୀଦସ୍ୱାମୀ କହୁଛନ୍ତି ଅପିଚ ମହତ୍, ଏଇଟା ମୁଁ କହିଲି ନା, ହଁ ନା ନା ଏଇଟା 14-15, ହଁ ଅପିଚ ମହତ୍ ଏତଦ୍ ଆଶ୍ଚର୍ଯ୍ୟ ମିଥ୍ୟା ହଉ, ଆହୁରି ବହୁତ ଆଶ୍ଚର୍ଯ୍ୟ କଥା ଏଠି କୁହାଯାଉଛି, ଗୋପୀମାନେ କହୁଛନ୍ତି ଯେ କ'ଣ ନା, ଏଇଟା ଆମେ କହିବା, ସନାତନ ଗୋସ୍ୱାମୀ କହୁଛନ୍ତି ଗୋପାନାଂ ଚରଣାନି, ଗୋପଚରଣ କହିଲେ ଗୋପାନାଂ ଚରଣାନି କହିଲେ ଆଚରଣାନି କ୍ରୀଡ଼ା ସ୍ତେଷୁ ବିଦଗ୍ଧ, ବିଭିନ୍ନ ଗୋପର ଯେଉଁ ଗୋପମାନଙ୍କର ଯେଉଁ କର୍ତ୍ତବ୍ୟ ରହିଛି, ଗୋପାଳ ଯେଉଁ କର୍ତ୍ତବ୍ୟ ରହିଛି, ସେଥିରେ ସବୁ ଗାଈ ଦୁଇଁବା, ଗାଈମାନଙ୍କୁ କିଭଳି ଖାଇବାକୁ ଦେବା, ଗାଈମାନଙ୍କର କେମିତି ଯତ୍ନ ନେବା, ଏଥିରେ ସବୁ ବିଦଗ୍ଧ, ଏଥିରେ ସବୁ ନିପୁଣ। କୃଷ୍ଣ ମଧ୍ୟ ସେଇଭଳି ଭାବରେ ଆଉ ଯେଉଁ କୁହାଗଲା ପୁରୋଗା ଶବ୍ଦ କୁହାଗଲା, ପୁରୋଗା କହିଲେ ଆହୁରି ବହୁତ ଦେବତାମାନେ ସବୁ ଆସିଛନ୍ତି। ତେଣୁ ଏଠି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ବର୍ତ୍ତମାନ ଅପରାହ୍ନ ସମୟ ହୋଇଗଲା। ଅପରାହ୍ନରେ ଗୋଷ୍ଠୀ ସହିତ ବର୍ତ୍ତମାନ ଫେରି ଆସିବେ। ବର୍ତ୍ତମାନ ତିନିଟା ପାଖାପାଖି ତିନିଟା ସମୟର କଥା, ତିନିଟା ସମୟରେ ଫେରିବେ। କୃଷ୍ଣ ଫେରିବେ, କାହିଁକି ସନ୍ଧ୍ୟା ପୂର୍ବରୁ ଫେରିବେ, କାରଣ ଗୋପୀମାନେ ସବୁ ତାଙ୍କୁ ଦର୍ଶନ କରିବେ। ଏସବୁ ପାଇଁ ସେ ଦିନ ଥାଉ ଥାଉ ଫେରୁଛନ୍ତି। ଯେଉଁଟା କୁହାଯାଏ ଅଟଧି ଯତ୍ ଭବାନ ଅନ୍ୟ କାନନମ ତ୍ରୁଟି ଯୋଗାୟ ଯେ ତ୍ୱାମ ଅପସ୍ୟତାମ କୁଟିଳଂ କୁନ୍ତଳଂ ଶ୍ରୀମୁଖଂ ଯେତେ ଜଡ଼ ଉଦିକତା ଅଟଧି ଯତ୍ ସେ ସନ୍ଧ୍ୟାବେଳେ ସେ ଫେରନ୍ତି ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଅପରାହ୍ନର ଲୀଳାକୁ ବର୍ତ୍ତମାନ କହୁଛନ୍ତି। ବର୍ତ୍ତମାନ କୃଷ୍ଣ ଆସିବେ, ସେଇଥିପାଇଁ କୃଷ୍ଣଙ୍କର ଦର୍ଶନ ମିଳିଯିବ। ସେଇଥିପାଇଁ ସବୁ ଗୋପୀମାନେ କୃଷ୍ଣଙ୍କର ଦର୍ଶନ ପାଇବା ପାଇଁ ବିଚାର କରି ସେମାନେ ବିଭିନ୍ନ ଛଳ କରିକି ଆସି ବ୍ରଜେଶ୍ୱରୀଙ୍କ ପାଖରେ ଆସି ପହଞ୍ଚି ଯାଆନ୍ତି, ଯଶୋଦାଙ୍କ ପାଖରେ ଆସି ପହଞ୍ଚି ଯାଆନ୍ତି। ତେଣୁ ଯଶୋଦାଙ୍କ ପାଖରେ ଆସି ପହଞ୍ଚି କୃଷ୍ଣଙ୍କର ଗୁଣଗାନ ସବୁ କରନ୍ତି। ଯଶୋଦା ମଧ୍ୟ ବହୁତ ଆନନ୍ଦିତ ହୁଅନ୍ତି ପୁଅର ଗୁଣଗାନ ଶୁଣିକରି। ସେଠି ଯଶୋଦା ମାଆଙ୍କ ପାଖରେ ବିଭିନ୍ନ ବୃଦ୍ଧାମାନେ ବସିଛନ୍ତି, ଯୁବତୀମାନେ ବସିଛନ୍ତି, ବାଳିକାମାନେ ମଧ୍ୟ ବସିଛନ୍ତି। ଏହିଭଳି ଭାବରେ ପୁତ୍ରର ଗୁଣ କର୍ମ ପ୍ରଭାବ କଥା ବିସ୍ତାର ଭାବରେ ସେଠି ବର୍ଣ୍ଣନା ଚାଲିଛି ଏବଂ ଶ୍ରବଣ ମଧ୍ୟ ଚାଲିଛି, ଶ୍ରବଣ କୀର୍ତ୍ତନ ଚାଲିଛି। କେତେବେଳେ ମଧ୍ୟ ନିଜେ ମଧ୍ୟ ଯଶୋଦା ମା ମଧ୍ୟ ନିଜେ ତାଙ୍କର ପୁଅର ଗୁଣକୁ ବର୍ଣ୍ଣନା କରୁଛନ୍ତି। ତେଣୁ କରିବାର ଉଦ୍ଦେଶ୍ୟ ପୁଅ ଯେଉଁ ପୁଅ ବିରହରେ ରହିଛନ୍ତି, ସୁତ ବିରହ ବିହଳା ଯଶୋଦା, ପୁଅ ଚାଲିଯାଇଛି ମଣକୁ, ତେଣୁ ଯଶୋଦା ମଧ୍ୟ ସେଇଭଳି ଭାବରେ ବିହଳିତ ହେଇକି ରହିଛନ୍ତି, ବିରହ ବିହଳା। ତାଙ୍କ ଚିତ୍ତକୁ ସାନ୍ତ୍ୱନା ଦେବା ପାଇଁ ଏଇଭଳି ଭାବରେ ପୁଅର ଗୁଣଗାନ ସବୁ ଚାଲିଛି। ଯଶୋଦା ମା ଆଉ ପୁଅର ବିରହକୁ ଅନୁଭବ କରିପାରୁନାହାନ୍ତି, ତାଙ୍କର ଗୁଣରେ ଭଗବାନଙ୍କ ନାମରେ ଭଗବାନ ରହିଛନ୍ତି, ଭଗବାନଙ୍କ ଗୁଣରେ ଭଗବାନ ରହିଛନ୍ତି। ତେଣୁ ଏସବୁ କଥା ସବୁ ବର୍ଣ୍ଣନା କରାଯାଉଛି। ବିବିଧ ଗୋପ ଚରଣେଷୁ ଏଇ ଯେଉଁ କୁହାଗଲା, ତେଣୁ ଏଠି ଯେଉଁ କୁହାଗଲା ଶକ୍ର କହିଲେ ଇନ୍ଦ୍ର, ଉପେନ୍ଦ୍ର ଇତ୍ୟାଦି, ଶକ୍ର ଯେଉଁ ଆସିଛନ୍ତି, ପୁରୋଧା ଶବ୍ଦ ବ୍ୟବହାର କରାଯାଇଛି ନା, ଶକ୍ର କହିଲେ ଇନ୍ଦ୍ର, ତା ଦେହରେ ମଧ୍ୟ ଉପେନ୍ଦ୍ର ମଧ୍ୟ ଅଛନ୍ତି, ସ୍ୱୟଂ ବିଷ୍ଣୁ ମଧ୍ୟ ଆସିଛନ୍ତି, ଉପେନ୍ଦ୍ର ବିଷ୍ଣୁ ବାମନ ଦେବ ମଧ୍ୟ ଆସିଛନ୍ତି। ଶକ୍ର ଉପେନ୍ଦ୍ର ଅଗ୍ନି ଜମାଦୟ, ଅଗ୍ନି ଜମ ଇତ୍ୟାଦି ସବୁ ଦେବତାମାନେ ଆସୁଛନ୍ତି। ପୁଣି ସର୍ବ କହିଲେ ଶିବଜୀ ଖାଲି ଏକୁଟି ଆସିନାହାନ୍ତି, କାତ୍ୟାୟନୀ ଆସିଛନ୍ତି, ସ୍କନ୍ଦ ଆସିଛନ୍ତି, ଗଣେଶ ଆଦି ଆସିଛନ୍ତି, ଏମାନେ ସମସ୍ତେ ଆସିଛନ୍ତି ସେଇ ଶ୍ରବଣ କରିବା ପାଇଁ। ତେଣୁ ବ୍ରହ୍ମା ଯେଉଁ ପରମେଶ୍ୱରୀ କହିଲେ ବ୍ରହ୍ମା ଯେଉଁ ଆସୁଛନ୍ତି ତାଙ୍କ ପୁତ୍ରମାନଙ୍କ ସହିତ, ଚତୁଷ୍ଣ ନାରଦାଦୟଶ୍ଚ ସମସ୍ତେ ସତ ଆସୁଛନ୍ତି। ଏମାନେ ସବୁ ବହୁତ ବିଦ୍ୱାନ, ଏସବୁ ସଙ୍ଗୀତ ବୀଣା, ନାରଦ ବୀଣା ବାଦନ କରନ୍ତି, ବହୁତ ସୁନ୍ଦର ସଙ୍ଗୀତ ସବୁ ରହିଛି, ଏମାନେ ସବୁ ସଙ୍ଗୀତରେ ଏକ୍ସପର୍ଟ ସବୁ। ତେଣୁ ଆମର ରାଧାକାନ୍ତ ସ୍ୱାମୀ ମହାରାଜ କହନ୍ତି ଇନ୍ଦ୍ର ଯେଉଁ ଆସନ୍ତି ସେ ମୃଦଙ୍ଗ ବାଦନ କରନ୍ତି ଭଗବାନଙ୍କ ବେଣୁ ସହିତ। ଇନ୍ଦ୍ର ହେଉଛନ୍ତି ମୃଦଙ୍ଗ ବଜାଇବାର ଏକ୍ସପର୍ଟ, ଆମର ହାତରେ ରହିଛନ୍ତି ଇନ୍ଦ୍ର ରହିଛନ୍ତି, ତେଣୁ ଆମେ ଯେତେବେଳେ ମୃଦଙ୍ଗ ବଜାଉ ସେଥିପାଇଁ ଇନ୍ଦ୍ର ମୃଦଙ୍ଗ ବଜାଉଛନ୍ତି, ସବୁ ଦେବତାମାନେ ଆମ ଶରୀର ଭିତରେ ରହିଛନ୍ତି। ତେଣୁ ନାରଦ ମୁନି ଯେଉଁ ଆସିଛନ୍ତି ଭଗବାନ ତାଙ୍କୁ ସ୍ୱୟଂ ବୀଣା ଦେଇଛନ୍ତି, ସେ ବୀଣା ମଧ୍ୟ ବାଦନ କରୁଛନ୍ତି, ବେଣୁ ସହିତ ସମାନ ତାଳରେ ବୀଣା ନାଦନ କରୁଛନ୍ତି। ପ୍ରହ୍ଲାଦ ମଧ୍ୟ ଆସୁଛନ୍ତି, ସେ ତାଳି ବଜାଉଛନ୍ତି, ଉଦ୍ଧବ କରତାଳ ବଜାଉଛନ୍ତି, କାଂସ୍ୟ ବଜାଉଛନ୍ତି, କୃଷ୍ଣ ବେଣୁ ବାଦନ କରି ନୃତ୍ୟ କରୁଛନ୍ତି। ବା ଏଇଟା ମଧ୍ୟ ହେଇଥିଲା ଶେଷ, ହଁ ଏଇଟା ହେଇଥିଲା କେତେବେଳେ ନା ଯେତେବେଳେ ଏଇ ଭାଗବତର ମହାତ୍ମ୍ୟ ବର୍ଣ୍ଣନା କରାଯାଉଥିଲା। ଭାଗବତ ମହାତ୍ମ୍ୟ ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି। ଭାଗବତ ମହାତ୍ମ୍ୟ ଯେତେବେଳେ ଗୋଟେ ଥରେ ବୃନ୍ଦାବନରେ ନାରଦ ମୁନି ବୁଲୁଥିଲା ବେଳେ ଦେଖିଲେ ଗୋଟେ ତରୁଣୀ, ଗୋଟେ ସ୍ତ୍ରୀଲୋକ ଜଣେ କ୍ରନ୍ଦନ କରୁଛନ୍ତି। ଏ ପଦ୍ମପୁରାଣ ବର୍ଣ୍ଣନା କରାଯାଇଛି, ଭାଗବତ ମହାତ୍ମ୍ୟରେ ବର୍ଣ୍ଣନା କରାଯାଇଛି। ତେଣୁ ସେଠି ନାରଦ ମୁନି ପଚାରିଲେ ଯେ କ'ଣ ପାଇଁ ତୁମେ କ୍ରନ୍ଦନ କରୁଛ। ତାଙ୍କ ପାଖରେ ଦୁଇ ଜଣ ବୃଦ୍ଧ ଶୟନ କରିଥିଲେ, ବୃଦ୍ଧ ବ୍ୟକ୍ତି ଦୁଇ ଜଣ ଶୟନ କରିଥିଲେ। ପଚାରିଲେ ଇଏ ଦୁଇ ଜଣ କିଏ। ତେଣୁ ସିଏ କହିଲେ ମୁଁ ହେଉଛି ଭକ୍ତିଦେବୀ। ଭକ୍ତିଦେବୀ ତାଙ୍କର ଉତ୍ପତ୍ତି ହେଇଥିଲେ ଦ୍ରାବିଡ଼ ଦେଶରେ। ଏ ପଦ୍ମପୁରାଣ ବର୍ଣ୍ଣନା କରାଯାଇଛି, ଉତ୍ପନ୍ନ ଦ୍ରାବିଡ଼ା, ଦ୍ରାବିଡ଼ ଦେଶରେ ସେ ଉତ୍ପନ୍ନ ହେଇଥିଲେ। କିନ୍ତୁ ସହଂ ବୃଦ୍ଧି କର୍ଣ୍ଣାଟକ ଗତ, କର୍ଣ୍ଣାଟକରେ ତାଙ୍କର ବୃଦ୍ଧି ହେଲା। ଏବଂ କ୍ୱଚିତ୍ କ୍ୱଚିତ୍ ମହାରାଷ୍ଟ୍ରରେ, କିଛି କିଛି ମହାରାଷ୍ଟ୍ରରେ ମଧ୍ୟ ତାଙ୍କର ବୃଦ୍ଧି ହେଇଥିଲା। କିନ୍ତୁ ଗୁର୍ଜରେ ଜୀର୍ଣ୍ଣତାଙ୍କତା, ଗୁଜୁରାଟକୁ ଯେତେବେଳେ ଆସିଲି ମୁଁ ଜୀର୍ଣ୍ଣ ହେଇଗଲି, ବୁଢ଼ୀ ହେଇଗଲି। କିନ୍ତୁ ପୁଣି ଯେତେବେଳେ ବୃନ୍ଦାବନର ସଂଯୋଗରେ ମୁଁ ବର୍ତ୍ତମାନ ତରୁଣୀ ହେଇଯାଇଛି। କିନ୍ତୁ ଇଏ ଦୁଇ ଜଣ ହେଉଛି ମୋର ପୁଅ, ଏ ଦୁଇ ଜଣ ହେଉଛନ୍ତି କିଏ, ଜ୍ଞାନ ଏବଂ ବୈରାଗ୍ୟ, ଏମାନେ ହେଉଛନ୍ତି ଭକ୍ତିଦେବୀଙ୍କର ପୁତ୍ର। ଭଗବାନ ଜଣେ ଯଦି ଭକ୍ତି କରିବ ଏଇ ଦୁଇଟି ଆସି ପହଞ୍ଚିଯିବ। ଭାଗବତଙ୍କର ପ୍ରଥମ କୁହାଯାଇ ସେଇଟା ବାସୁଦେବ ଭଗବତୀ ଭକ୍ତି ଯୋଗ ପ୍ରୟୋଜିତ ଜନୈତି ଆସୁ ବୈରାଗ୍ୟଂ ଜ୍ଞାନଂ ଯତ୍ ଅହିତୁକମ୍। ଯଦି ଆମେ ଭଗବାନଙ୍କୁ ଯଦି ଭକ୍ତି କରିବା ତାହେଲେ ଜ୍ଞାନ ବୈରାଗ୍ୟ ଅହିତୁକ ଭାବରେ ଆସି ପହଞ୍ଚିଯିବେ। ଏ ଭକ୍ତିଦେବଙ୍କର ପୁତ୍ର ବୋଲି କୁହାଯାଏ। କହିଲେ ଏ ଦୁଇ ଜଣ ପୁତ୍ର ସେଇ ବୃଦ୍ଧ ହେଇକି ରହିଛନ୍ତି, ଏମାନେ ଆଉ ଯୁବକ ହେଉନାହାନ୍ତି। ତେଣୁ ନାରଦ ମୁନି କହିଲେ ଠିକ୍ ଅଛି, ମୁଁ ବ୍ୟବସ୍ଥା କରିଦେବି, ସେମାନେ ପୁଣି ଯୁବକ ହେଇଯିବେ। ତୁମ ଭଳି ଯୁବତୀ ଯିଏ ରହିଛ, ତୁମର ପୁତ୍ରମାନେ ମଧ୍ୟ ସେଇଭଳି ଭାବରେ ଯୁବକ ହେଇଯିବେ। ତେଣୁ ସିଏ ସବୁ ଗୀତା ପାଠ କଲେ। ଆଜି ହେଉଛି ଗୀତା ପାଠ କରିବା କଥା। ଆଜି ଭଗବାନ ଗୀତା ପାଠ କରିଥିଲେ, ହବ। ତେଣୁ ନାରଦ ମୁନି ମଧ୍ୟ ଗୀତା ପାଠ କରିଥିଲେ, ଗୀତା ପାଠ କଲେ, ବେଦ ଅଧ୍ୟୟନ କଲେ, ବେଦ ପାଠ କଲେ, ସବୁ କଲେ, ପୁରାଣ ପାଠ କଲେ। କିନ୍ତୁ ସେ ଦୁଇ ଜଣଙ୍କୁ ସେ ଯୁବକ ସେଇ ବୃଦ୍ଧ ହେଇକି ରହିଲେ। ସେମାନେ ଟିକିଏ ଚେତନ ହେଲେ, କିନ୍ତୁ କିଛି ପରିବର୍ତ୍ତନ ହେଲା ନାହିଁ। ତେଣୁ ସେ ମନ ଦୁଃଖରେ ଯେତେବେଳେ ବୁଲୁଛନ୍ତି କ'ଣ କରିବା, ଏଇ ସମୟରେ ଆକାଶବାଣୀ ହେଲା, ତୁମେ ସଦ୍ଧର୍ମ କର ବା ସତ୍କାର୍ଯ୍ୟ କର ବା ଏମିତି ରହିଛି ଯେଉଁ, ସେ ଜାଣିବା ପାଇଁ ଚାଲ କ'ଣ ସେଇଟା ସଦ୍ଧର୍ମ ବା ସତ୍କାର୍ଯ୍ୟ କେଉଁଟା। ତେଣୁ ବୁଲୁଛନ୍ତି, ଯେଉଁ ରହିଛନ୍ତି ଉତ୍ତରରେ, ଯେଉଁ ରହିଛନ୍ତି କେଉଁଠି ଉତ୍ତର ହେଉଛି ଉତ୍ତରରେ ଯେଉଁ ରହିଛନ୍ତି ସଭା ଉତ୍ତରରେ ଯେଉଁ ଆମର ଅଛନ୍ତି ବଦ୍ରୀନାଥ ପାଖରେ, ତାଙ୍କର ଭାଇଙ୍କ ସହିତ ଦେଖା ହେଲା, ଚତୁର୍ସନଙ୍କ ସହିତ ଦେଖା ହେଲା। ଚତୁର୍ସନ ଯେତେବେଳେ ଦେଖିଲେ ପଚାରିଲେ ନାରଦ ତୁମେ କାହିଁକି ଏଭଳି ବ୍ୟତିବ୍ୟସ୍ତ ହେଇକି ବୁଲୁଛ, ନା ଏଇଭଳି ଘଟଣା ହେଇଛି। ତେଣୁ ସିଏ କହିଲେ ତୁମେ ଏସବୁ କଲ କିନ୍ତୁ ଭାଗବତ ପାଠ କଲ ନାହିଁ, ତ ନା ଭାଗବତ କ'ଣ ଇଏରେ ନାହିଁ, ଶାସ୍ତ୍ରରେ ବେଦରେ କ'ଣ ଭାଗବତ ନାହିଁ, ନା ବେଗ ଭାଗବତ ଥିଲେ ମଧ୍ୟ ଯେମିତି ଦହିରେ ଏ କ୍ଷୀରରେ ଘିଅ ରହିଛି, କିନ୍ତୁ ଘିଅ ପାଇବା ପାଇଁ ତାକୁ ଅଲଗା ପ୍ରୋସେସ୍ ରହିଛି। ତେଣୁ ତୁମେ ମଧ୍ୟ ନିଜେ ଯେତେବେଳେ ବ୍ୟାସଦେବ ଯେତେବେଳେ ମୋହ ହେଇଯାଇଥିଲେ, ସନ୍ତୋଷ ପ୍ରାପ୍ତ ହେଇପାରୁନଥିଲେ, ସେତେବେଳେ ତୁମେ ତାକୁ କ'ଣ ଉପଦେଶ ଦେଇଥିଲ, ଯେତେବେଳେ ଭାଗବତ ରଚନା କରିବା ପାଇଁ କହିଥିଲ, ଆଉ ବର୍ତ୍ତମାନ ସେଇଟା ଭୁଲିଗଲ। ତେଣୁ ସେ ଆସିଲେ, ନାରଦ ମୁନି ଏବଂ ଚତୁର୍ସନ ଏମାନେ ସବୁ ଆସିଲେ, ହରିଦ୍ୱାରକୁ ଆସିଲେ, ସେଇଠି ଭାଗବତ କଥା ହେଲା, ଭାଗବତର ମହାତ୍ମ୍ୟ ବର୍ଣ୍ଣନା କରାଗଲା। ଏଇ ଯେଉଁ ରହିଛି ଆମର ଯେଉଁ ଗୋକର୍ଣ୍ଣ ଉପାଖ୍ୟାନ, ଏ ଭାଗବତର ମହାତ୍ମ୍ୟରେ ବର୍ଣ୍ଣନା କରାଯାଏ ଗୋକର୍ଣ୍ଣ କଥା, ସେ କଥା କହିଲେ। ତେଣୁ ସେଠି ସବୁ ଆସି ପହଞ୍ଚିଗଲେ, ଭକ୍ତିଦେବୀ ଆସି ପହଞ୍ଚିଗଲେ, ଏ ଜ୍ଞାନ ବୈରାଗ୍ୟ ମଧ୍ୟ ଆସି ପହଞ୍ଚିଗଲେ, ସେଠି ମଧ୍ୟ ଭଗବାନ କୃଷ୍ଣ ଆସି ପହଞ୍ଚିଗଲେ, ଉଦ୍ଧବ ପ୍ରହ୍ଲାଦ ନାରଦ ଇନ୍ଦ୍ର ଏ ସମସ୍ତେ ଆସି ପହଞ୍ଚିଗଲେ। ତେଣୁ ଇଏ ଏସବୁ ସେଠି ମଧ୍ୟ ବହୁତ କୀର୍ତ୍ତନ ହୋଇଥିଲା, ଏସବୁ ମଧ୍ୟ କଥା ରହିଛି। ତେବେ ଏଠି ଯେଉଁ ଭଗବାନ ବେଣୁବାଦନ କରୁଛନ୍ତି, ଏଠି ମଧ୍ୟ ସମସ୍ତେ ଆସି ପହଞ୍ଚି ଯାଇଛନ୍ତି। କୃଷ୍ଣ ତ ନୃତ୍ୟ କରୁଛନ୍ତି, ବେଣୁବାଦନ କରୁଛନ୍ତି, ଅନ୍ୟମାନେ ମଧ୍ୟ ଭଗବାନଙ୍କ ସହିତ ବେଣୁରେ ସାମିଲ ହେଇଛନ୍ତି, ନୃତ୍ୟ କରୁଛନ୍ତି। ତେଣୁ ଏହି ସମୟରେ ଏହି ଗୀତ ଆମେ କୁହାଗଲା ତ୍ରିଭୁବନକୁ ବେଣୁ ପ୍ରସାରିତ ହେଉଛି। ତେଣୁ ଏଇ ଯେଉଁ ଏଇ ଭୌତିକ ଜଗତର ଯେଉଁ ଧାରଣ କରିଛନ୍ତି ଯିଏ ଶେଷନାଗ, 1000 ପଣା ତାଙ୍କର ରହିଛି, 10 ଶତାନନ ଆଦିଦେବ, 1000 1000 ପଣାରେ ଗୋଟିଏ ପଣାରେ ଏସବୁ ଭୌତିକ ଜଗତ ସବୁ ରହିଛି। 14 ବ୍ରହ୍ମାଣ୍ଡ ଯେଉଁ ରହିଛି, ଏ 14 ଭୁବନ ଯେଉଁ ରହିଛି ବିଶ୍ୱ ବ୍ରହ୍ମାଣ୍ଡ, ତାଙ୍କର ଗୋଟିଏ ଫଣାରେ ଗୋଟିଏ ସୋରିଷ ଭଳି ରହିଛନ୍ତି। ତେଣୁ ସିଏ ଯେତେବେଳେ ଶୁଣୁଛନ୍ତି ସିଏ ମଧ୍ୟ ମୂର୍ଚ୍ଛିତ ହେଇଯାଏ। କସ୍ମଳଂ ଯଜୁ କୁହାଗଲା ନା, ମୋହ ହେଇଗଲେ ବୋଲି କୁହାଗଲା ନା, ଲାଷ୍ଟକୁ କ'ଣ କୁହାଯାଇଛି, କସ୍ମଳଂ ଯଜୁ, ସେମାନେ ସବୁ ମୂର୍ଚ୍ଛିତ ହେଇଯାଉଛନ୍ତି, ମୋହ ହେଇଯାଉଛନ୍ତି। ଇଏ ଯେଉଁ ଅନନ୍ତ ଦେବ ଧାରଣ କରିଛନ୍ତି ପୃଥିବୀକୁ, ଭଗବାନ ଗୁଣଗାନ ସେ ସବୁବେଳେ କରନ୍ତି। 1000 ମୁଖରେ ଭଗବାନ ଗୁଣଗାନ କରୁଛନ୍ତି, ଏପର୍ଯ୍ୟନ୍ତ ଶେଷ ହେଉନାହିଁ। କିନ୍ତୁ ଏଇ ଯେଉଁ ବେଣୁ ମାଧୁରୀ ଶୁଣିଲା ପରେ ତାଙ୍କର ଗାନ ବନ୍ଦ ହେଇଯାଏ, ସେ ଶ୍ରବଣ କରନ୍ତି, ଶ୍ରବଣ କରି ସିଏ ମଧ୍ୟ ନୃତ୍ୟ କରନ୍ତି। ସିଏ ମଧ୍ୟ ଯେତେବେଳେ ନୃତ୍ୟ କରି ଆତ୍ମରା ହେଇ ଯେତେବେଳେ ପଡ଼ିଯିବା ପାଇଁ ବସୁଛନ୍ତି, ସେସବୁବେଳେ ଆମ ପୃଥିବୀ ମଧ୍ୟ ପଡ଼ିଯିବ। 14 ଭୁବନ ରହିଛି ନା, ପୃଥିବୀ ମଧ୍ୟ 14 ଭୁବନ ମଧ୍ୟ ପଡ଼ିଯିବ। ତେଣୁ ନାରଦ ମୁନି ଯାଇକିରି ତାଙ୍କୁ ପ୍ରାର୍ଥନା କରନ୍ତି, ପ୍ରଭୁ ଆପଣ ଟିକେ ଧୀର ହୁଅନ୍ତୁ, ଆଉ କେତେଜଣ ଦେବତାମାନେ ଆସି ମଧ୍ୟ ଭଗବାନ କୃଷ୍ଣଙ୍କୁ କୁହନ୍ତି ଭଗବାନ ଆପଣ ଟିକେ ମୁରଳୀ ବନ୍ଦ କରନ୍ତୁ। ତେଣୁ ଶେଷନାଗ ବର୍ତ୍ତମାନ ଏଇଭଳି ଭାବେ ନୃତ୍ୟ କରୁଛନ୍ତି, ସେ ମୂର୍ଚ୍ଛିତ ହେଇଯିବେ, ଏଇସବୁ ବର୍ଣ୍ଣନା କରେ ଆମ ଶିଶୁ ରାଧାକାନ୍ତ ସ୍ୱାମୀ ମହାରାଜ କଥାଟି କହନ୍ତି। ତେଣୁ ସେହିଭଳି ଭାବରେ ଗୋପୀମାନେ ମଧ୍ୟ ପଦ୍ୟାବଳୀରେ ବର୍ଣ୍ଣନା କରାଯାଇଛି, ଆଉ ରୂପ ଗୋସ୍ୱାମୀ ବର୍ଣ୍ଣନା କରିଛନ୍ତି। ଗୋପୀମାନେ କୃଷ୍ଣଙ୍କୁ ଅନୁରୋଧ କରନ୍ତି, ପ୍ରାର୍ଥନା କରନ୍ତି, ଏ କୃଷ୍ଣ ତୁମେ ଯେଉଁ ବଂଶୀ ବଜାଉଛ ସବୁ ସମୟରେ ବଜାଉଛ, ଅନ୍ତତଃ ପକ୍ଷେ ଯେଉଁ ସମୟରେ ରୋଷେଇ ଆମେ କରୁଛୁ, ବର୍ତ୍ତମାନ ଆମର ରୋଷେଇ ଚାଲିଛି, ଏ ଯେଉଁ ରୋଷେଇ ଆମର ହେଉଛି ସେହି ସମୟରେ ତୁମେ ବଂଶୀ ବଜାଅ ନା ନା, କାହିଁକି ନା ବଂଶୀ ବଜାଇଲେ କ'ଣ ହେଉଛି, ଯେଉଁ ଆମେ ଯେଉଁ ଶୁଖିଲା କାଠ ସବୁ ରଖୁଛୁ, ନିଆଁ ଲଗାଉଛୁ ଚୁଲି ଜଳିବା ପାଇଁ, ସେ ଶୁଖିଲା କାଠ ସବୁ ରସାଳ ହେଇଯାଉଛନ୍ତି, ତାଙ୍କର ସବୁ ରସ ଆସିଯାଉଛି, ଶୁଖିଲା କାଠ ସବୁ ଓଦା ହେଇଯାଉଛି, ଆମେ ଆଉ ରୋଷେଇ କରିପାରୁନାହୁଁ। ତେଣୁ ତୁମେ ଅନ୍ତତଃ ପକ୍ଷେ ଏହି ସମୟଟା ଟିକେ ବେଣୁ ବାଦନ ବନ୍ଦ କର। ଏଇଭଳି ଭାବରେ ବିଭିନ୍ନ ଆଚାର୍ଯ୍ୟମାନେ ବିଭିନ୍ନ ଏଇ ବେଣୁ ଗୀତର କଥା କହିଛନ୍ତି, ଆମର ଏତେ ଯୋଗ୍ୟତା ନାହିଁ ଏସବୁ ବର୍ଣ୍ଣନା କରିବା ପାଇଁ, ତଥାପି ଆଚାର୍ଯ୍ୟମାନଙ୍କ କୃପାରୁ ଆମେ ଯେତିକି ବର୍ଣ୍ଣନା କଲେ, ବର୍ତ୍ତମାନ ସମୟ ହୋଇଯାଇଛି ଆମର କଥାକୁ ବିଶ୍ରାମ ଦେବା। ତେଣୁ ବିଶ୍ରାମ ଦେବା ପୂର୍ବରୁ ପଚାରିବା କାହାର କିଛି ପ୍ରଶ୍ନ ରହିଛି ବା କିଛି ସନ୍ଦେହ ରହିଛି, ତାହେଲେ ଆମ କଥାକୁ ବିଶ୍ରାମ ଦେବା। ଆଜି ହେଉଛି ଗୀତା ପାଠ, ଆଜି ହେଉଛି ଆଜିର ତିଥିରେ ଭଗବାନ ଗୀତା କହିଥିଲେ, ତେଣୁ ଆଜି ଆମେ ଯେଉଁ ଖରାବେଳେ ଯେଉଁ କଥା କୁହାଯିବ ଗୀତା ଉପରେ କୁହାଯିବ, ଗୀତା ମାରାଥନ୍ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ। ଆପଣ ବି ଟିକେ ସୁଶାନ୍ତ ପ୍ରଭୁ ଆପଣ ମଧ୍ୟ ଟିକେ ଲିଡିଂ ରୋଲ୍ ନେବେ, କେମିତି ଆମେ ଗୀତା ମାରାଥନ୍ ଆଜି ଡିଷ୍ଟ୍ରିବ୍ୟୁଟ୍ କରିବା, କେତେ କ'ଣ କରିକି ହଁ ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମବେତ ଗୌର ଭକ୍ତ କି, ଦାଇ ଗୌର ପ୍ରମାନନ୍ଦେ।